ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 45 अध्याय 64 श्लोक पढ़िया 64 कला पढ़िया ना नेक्स्ट आरंभ कर दबा कल संगीत कला केत जन शिक्षा कले श्लोक 37 द्विजस्तयोस्तं महिमानम् अद्भुतं संग्लाख्य राजन् नतिमानुसिंहमतिं समन्त्र्य पत्न्या समहानवे मुतं बाळं प्रवासे वर्याम्ब भूः 64 कला आमे कहिया पे किछि आमर आपत्ति नाही किंतु आमर तो योग्यता नाही आमे कोन शिक्षा देउ से थिला सांदीपनी प्रभु से शिक्षा देउथिले सांदीपनी प्रभु तो पढ़े गले वृंदावन को आ से के शिक्षा देबो आमे खाली गोटे शिक्षा देदेलु संगीत शिक्षा एभली भाव 63 शिक्षा रही अंतिम शिक्षा हूँ 64 शिक्षा हूँ बैतालिकी विद्या सेटा मतलब से संगीत भोर बेला संगीत मध्यम क्या दक्षता कह दक्षता को जाग्रत करवा संगीत मध्यम से आरंभ है संगीत शेष है संगीत तेणु सबकि संगीत भोर रु संगीत चलो आमर सका जो आरंभ कर संसार दावा नल विश्वनाथ चक्रवर्ती ठाकुर कहते ये भोर रु जदि यही संगीत गान कर तार सब किसी मंगल जन प्राप्त हो तेणु यही संगीतटा सका गान करिया कथा तार मध्य राग अच्छी बोलूचे संसार दावा नळलीला लोक त्राणाय कारुण्य घना घनतम प्राप्त कल्याण गुण नवसा वंदे गुरु श्री चरण रोविंद तेणु चीत जगत किसी गद्य ना आम जो गद्य कौच से गद्य ना से आम पागत पंचम स्कंद सब गद्य रही आउ सब पद्य पंचम स्कंद किसी अध्याय छाड़ दे सब पद्य मु प्रश्न पचारे बहुत जन को पचार कौन पर गद्य लिखागला कौन पर पद्य लिखागला ना मोर उत्तर अच्छी किंतु आपण मानक उत्तर कह कह शुणे शुणापर मोर उत्तर मुझे कहि कहीं पंचम स्कंदर सुखदेव गोस्वामी पद्यर न लिखिकी गद्यर लिखिले आपण मैंने कहे मुझे मोर उत्तर अच्छी तार मो पाखे रही स्टक् तेणु हाँ कहीं गद्यर है कहीं पद्यर लेखा नाला कहीं कारण कौन हाँ आप चिंता करूँ लास्ट को आलोचना करवा तेणु चीज जगत किसी गद्य ना सब पद्य कथा गान ये कथा हूँ ज्ञान संगीत मध्यम सब कथा हूँ तेणु ये आरंभ है 64 कला जो रही आरंभ है संगीत रु शेष है संगीत सब कि संगीतमय सबकि जहाँ कह संगीत कहे युद्ध संगीत हम विष पा जो गीतनाट्य करती सब कंसबद्ध नाटक है सब सी सब संगीत सब वर्णना कराटक हम संगीत आमर तो फिल्म गोटे फिल्म थी मान भंजन ना कौन से मतलब संगीत मध्यम से फिल्म टी ओडिया कि जानते से तेणु ये भाव में सब संगीतमय तेणु ये सब 64 कला आम गत काल आलोचना करते तेणु छंदया महासत्व नृप गुरुदेव को गुरुदेव को इच्छा नाला कि दक्षिणा नापी कि भगवान एभली कहले व्यवस्था करदे छंदया महासत्व नृप प्रलोभन करदे प्रलोभित करदे तेणु गत काल रात आलोचना करके आसिले गत काल रात पत्नी सहित आलोचना कले कौन मागवा कृष्ण बलराम को कौन मागवा दक्षिणा पचार कौन नब तुम जहाँ मागव ता दिहब ଏମିତି କିଛି ନାହିଁ ଭଗବାନ କହିବେ ନା ମୁଁ ଦେଇପାରିବି ନାହିଁ, କିନ୍ତୁ ଗୋଟିଏ କଥା ଦେଇପାରିଲେ ନାହିଁ ବର, କ'ଣ ଦେଇପାରିଲେ ନାହିଁ? ଭଗବାନ ପାଖରେ ସବୁ ଅଛି, କିନ୍ତୁ ତଥାପି ସେ ହାର ମାନିଲେ, ଗୋଟିଏ ସ୍ଥାନରେ ହାର ମାନି ସେ ଦେଇପାରିଲେ ନାହିଁ, କେଉଁଠି ଦେଇପାରିଲେ ନାହିଁ? ଭଗବାନ କହିଲେ ଚତୁର୍ଥ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ, ଯିଏ ଯଥା ମାଙ୍ଗ ପ୍ରପଦ୍ୟନ୍ତେ ତାଙ୍ଗ ସତେବ ଭଜାମ୍ୟହମ୍, ଯିଏ ଯାହା ମୋତେ ମାଗିବ ମୁଁ ତାକୁ ଦେବି, ଯିଏ ଯଥା ମାଙ୍ଗ ପ୍ରପଦ୍ୟନ୍ତେ। କିନ୍ତୁ ଗୋଟେ ଜାଗାରେ ସେ କହିଲେ ନା ମୁଁ ତାକୁ ଦେଇପାରିବି ନାହିଁ, ମୁଁ ଋଣୀ ରହିଗଲି ଭଗବାନ। କାରଣ ଗୋପୀମାନଙ୍କ ପାଖରେ, ଗୋପୀମାନଙ୍କର ତ କିଛି ନାହିଁ କାମନା, ସେ କ'ଣ ଦେବେ? ତେଣୁ ଦଶମ ସ୍କନ୍ଦ 32 ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ଭଗବାନ ନିଜେ କହିଛନ୍ତି, ନ ପାରହଂ ନିରବଧ୍ୟ ସଂଯୁଜା ସୁସାଧୁ କୃତ୍ୟ ବିବୁଧାଯୁଷା ବିଭ ଯାମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମୃଶ୍ୟ ତଦ୍ଭ ପ୍ରତିଜାତୁ ସାଧୁନା। ସେ ଋଣୀ ରହିଗଲେ, ଗୋପୀମାନଙ୍କ ପାଖରେ ଋଣୀ ରହିଗଲେ, ତେଣୁ ସେ ଋଣ ଶୁଝିବା ପାଇଁ ଆମେ ଆସନ୍ତା ସପ୍ତାହରୁ ଆରମ୍ଭ କରିବା। ସେ ଋଣ କେମିତି ଶୁଝିଲେ, ମହାପ୍ରଭୁ ରୂପରେ ଆସି ସେ ଋଣକୁ ସେ ଶୁଝିଛନ୍ତି। ତେଣୁ ଭଗବାନ ପାଖରେ କିଛି ନାହିଁ, ଅଦେୟ କିଛି ବସ୍ତୁ ନାହିଁ, ଏଇଟା ମୋର ଦରକାର ନା ନିଅ ଯାହା ଦରକାର। ରାଜନ ପତି ଗୁରୁ ଅଳଂ ଭବତାଂ ଯଦୁନାଂ ଦୈବଂ ପ୍ରିୟ କୁଳପତି କୋଚ କିଙ୍କର ଭୋ କ'ଣ ମୁକ୍ତି ଦଦାତି ଅସ୍ତୁ ଏବଂ ଅଙ୍ଗ ଭଗବାନ ଭଜତାଙ୍ଗ ମୁକୁନ୍ଦୋ ମୁକ୍ତି ଦଦାତି। ସବୁକିଛି ଦେଇ ଅନ୍ତିମରେ ମୁକ୍ତି ପର୍ଯ୍ୟନ୍ତ ଦେଇଦେବେ। ଭୌତିକ ଜଗତରେ ଯାହା ସବୁ ରହିଛି ତାଠୁ ସବୁଠାରୁ ଉର୍ଦ୍ଧ ହେଉଛି ମୁକ୍ତି, ସେଇଟାକୁ ମଧ୍ୟ ଦେଇଦେବେ, ସବୁ ଦେଇଦେବେ, ଯାହାର ଯାହା ଦରକାର ଦେଇଦେବେ। ତେଣୁ ଗୁରୁପତ୍ନୀ ଚିନ୍ତା କରୁଛନ୍ତି କ'ଣ ମାଗିବା, ତାଙ୍କର ମନେ ପଡ଼ିଲା ପୁଅ ପ୍ରତି ଆସକ୍ତି ରହିଛି, ପୁଅ ମୃତ୍ୟୁବରଣ କରିଯାଇଛି, ଛୋଟ ପିଲା ଥିଲା ବେଳେ ପ୍ରଭାସ କ୍ଷେତ୍ରକୁ ଯାଇଥିଲେ, ସମୁଦ୍ରରେ ଖେଳୁଥିଲା ବେଳେ ସେ ପୁଅ ମୃତ୍ୟୁବରଣ କରିଥିଲା। ତେଣୁ ବର୍ତ୍ତମାନ ସେ ଚିନ୍ତା କଲେ ଆମର ସେ ମୃତ ପୁତ୍ରକୁ କେମିତି ଉଦ୍ଧାର କରାଯିବ, ତାଙ୍କୁ କୁହ ସେ ମୃତ ପୁତ୍ରକୁ ପ୍ରଦାନ କରିବେ। ଏଇଭଳି ଭାବରେ ଯେତେବେଳେ କହିଲେ, ତାଙ୍କ ପତ୍ନୀ ସେତେବେଳେ କହିଲେ, ଗୁରୁଦେବ ଚିନ୍ତା କଲେ ଠିକ୍ ଅଛି ମାଗିବା, ସେଇଟା ସକାଳୁ ଯାଇ ମାଗିବା। ଆଉ ସକାଳେ ଆସି ସେ ପଚାରୁଛନ୍ତି, କହୁଛନ୍ତି, ଏଠି କହୁଛନ୍ତି, ଦ୍ୱିଜସ୍ତୟୋସ୍ତଂ ମହିମାନମ ଅଦ୍ଭୁତମ ସଂଲକ୍ଷ୍ୟ ରାଜନ ନତିମାନ ସିଂମତିମ ସମନ୍ତ୍ର ପତ୍ନିଆ ସମହାନବେ ମୃତମ ବାଳଂ ପ୍ରଭାସେ ବରୟାମ୍ବୂହ। କ'ଣ ମାଗିଲେ? କହୁଛନ୍ତି ରାଜନ, ହେ ମହାରାଜ, ସହ ଦ୍ୱିଜତୟୋ କହିଲେ, ବର୍ତ୍ତମାନ ଇଏ ଦ୍ୱିଜତୟ ହୋଇଗଲେ, ଦ୍ୱିଜାତି ସଂସ୍କାର ଗ୍ରହଣ କରିଦେଲେ ରାମକୃଷ୍ଣ, ତେଣୁ ବର୍ତ୍ତମାନ ଦ୍ୱିଜତୟୋ ହୋ ଦୁଇ ଜଣଙ୍କୁ ଅଦ୍ଭୁତଂ କହିଲେ ବିଚିତ୍ରଂ ତନ୍ ମହିମାନଂ ତାଦୃଶଂ ମହାତ୍ମ୍ୟଂ ତଥା ଅତିମାନୁସିଂ ମନୁଷ୍ୟ ଜନାତୀତାଂ ମତିଂ ବୁଦ୍ଧିଂଚ ସଂଲକ୍ଷ୍ୟ ଦ୍ରଷ୍ଟୁଂ। କୃଷ୍ଣ ବଳରାମଙ୍କୁ ଯେଉଁ ପଢ଼ାଉଥିଲେ ତାଙ୍କର ଅତିମାନବ ଲକ୍ଷଣ ସବୁ ଦେଖିଥିଲେ, ଅତିମାନୁସିଂ ମତିଂ ଦେଖୁଥିଲେ, ଗୋଟିଏ ଥର କହିଲେ ସେ ମନେ ରଖୁଥିଲେ, କିଏ ମନେ ରଖିପାରିବ? ଶକ୍ରୁନ୍ ଗଦିତାନ ଗୋଟିଏ ଥର କହିଲେ 64 କଳା, ଗୋଟିଏ ଥର କହିଲେ ଗୋଟିଏ ସବୁ ମନେ ରଖିଦେଲେ, 64 ଦିନରେ 64 କଳା ମନେ ରଖିଦେଲେ। ତେଣୁ ଏଇଟାକୁ ଦୃଷ୍ଟା ଜନାତୀତାଂ ସତୀ ମତିଂ ଏହିଭଳି ଭାବରେ ତାଙ୍କର ବୁଦ୍ଧିକୁ ଦେଖି ସଂଲକ୍ଷ୍ୟ ଦେଖି ପତ୍ନିଆ ସହ ସମନ୍ତ୍ରିଆ ମନ୍ତ୍ରୀତ୍ୱା, ପତ୍ନୀ ମଧ୍ୟ ଜଣେ ମନ୍ତ୍ରୀ, ଆମର ଯେମିତି ରାଜାଙ୍କର ଯେମିତି ମନ୍ତ୍ରୀ ରହିଛନ୍ତି ସେମିତି ପତ୍ନୀ ମଧ୍ୟ ଜଣେ ମନ୍ତ୍ରୀ, ସେ ମନ୍ତ୍ରଣା ଦେବେ। କିଭଳି ମନ୍ତ୍ରଣା ଦେବେ? ପ୍ରହ୍ଲାଦ ମହାରାଜ କହୁଛନ୍ତି, କଥଂ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗଂ ରହସ୍ୟଂ ରୁଚିରାସ ମନ୍ତ୍ରା, କଥଂ ପ୍ରିୟାୟା ସପ୍ତମ ସ୍କନ୍ଧ ପଞ୍ଚମ ଷଷ୍ଠ ଅଧ୍ୟାୟରେ ଛୋଟ ପିଲା ପ୍ରହ୍ଲାଦ 5 ବର୍ଷର ବାଳକ, ସିଏ ଶିକ୍ଷା ଦେଉଛି ତାଙ୍କ ସାଙ୍ଗ ବାଳକମାନଙ୍କୁ କିଭଳି, କଥଂ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟଂ ରୁଚିରାଂଶ ମନ୍ତ୍ରା, ବହୁତ ସୁନ୍ଦର ସୁନ୍ଦର ମନ୍ତ୍ର ସେ ଦିଅନ୍ତି। ପ୍ରିୟାୟା ଅନୁକମ୍ପିତାୟା, ଅନୁକମ୍ପା ତାଙ୍କର ରହିଛି, କଥଂ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟଂ ରୁଚିରାଂଶ ମନ୍ତ୍ରା। ସୁହୃତ୍ସୁ ସ୍ନେହ ଶୀତଂ ଶିଶୁନାଂ କଳାକ୍ଷରାଣାଂ ମନୋରକ୍ତ ଚିତ୍ତ। ପ୍ରହ୍ଲାଦ ମହାରାଜ ତାଙ୍କର ସାଙ୍ଗ ବାଳକମାନଙ୍କୁ ଏ ଶିକ୍ଷା ଦେଉଛନ୍ତି, କିଭଳି ଜଣେ ପ୍ରିୟା ବା ପତ୍ନୀଙ୍କର ଏ ଯେଉଁ ବହୁତ କମ୍ପିତ ଅନୁକମ୍ପିତ କଥା ସବୁର ସଙ୍ଗମ ରହସ୍ୟଂ ଏକାକୀ ସ୍ଥାନରେ ରୁଚିରାଂଶ ମନ୍ତ୍ରା। ରୁଚିନା କହିଲେ ହିତ ଶିକ୍ଷା ଲାପା, ବହୁତ ଆମକୁ ହିତ ପ୍ରଦାନ କରିବା ପାଇଁ କହିବେ, ଶିକ୍ଷା ସବୁ ପ୍ରଦାନ କରିବେ, ମନ୍ତ୍ର ଦେବେ, ସେ ଜଣେ ମନ୍ତ୍ରୀ। ସୁହୃତ୍ ସ୍ନେହ ଶୀତ ଶିଶୁନା, ଛୋଟ ଛୋଟ ପିଲା ସବୁ ହେଇଥିବେ ସୁହୃତ୍, ତାଙ୍କର ସ୍ନେହ ସହିତ କଥା ଠିକ୍ ଭାବରେ, କଳାକ୍ଷରାଣାମ ମଧୁରାକ୍ଷରାଣୀ, ଠିକ୍ ଭାବରେ କଥା କହି ନ ପାରୁଥିଲେ ମଧ୍ୟ ନିଜ ହଳ, ଠିକ୍ ଭାବରେ କଥା ନ ପାଇଥିଲେ ମଧ୍ୟ ତାଙ୍କ ପିତାମାତା ତାଙ୍କ କଥା ଶୁଣି ବହୁତ ଆନନ୍ଦିତ ହେଉଥିଲେ। କଳାକ୍ଷରାଣ ଅନୁରକ୍ତ ଚିତ୍ତ, ସବୁବେଳେ ସେଇ ଚିତ୍ତଟା ସେଇଠି ରହିଲା, କ'ଣ ମନ୍ତ୍ରୀ କ'ଣ ମନ୍ତ୍ରଣା ଦେବେ। ତେଣୁ ବର୍ତ୍ତମାନ ଏ ଗୁରୁଦେବ ମଧ୍ୟ ମନ୍ତ୍ରୀଙ୍କ ପାଇଁ ସହିତ ପରାମର୍ଶ କରି ଏଇଟା କହିଲେ, ମନ୍ତ୍ରୀ ସମନ୍ତ୍ରୀୟ ପତ୍ନୀଆ ସହ ସମନ୍ତ୍ରୀୟ ମନ୍ତ୍ରୀତ୍ୱା ପ୍ରଭାସେ, କହିଲେ ପ୍ରଭାସ କ୍ଷେତ୍ରରେ ମହାର ନେବେ। ପ୍ରଭାସ କ୍ଷେତ୍ର କିଏ ଯାଇଛନ୍ତି? ମୁଁ ଯାଇଛି ପ୍ରଭାସ କ୍ଷେତ୍ରରେ ସମନ୍ତ୍ରୀୟ ମନ୍ତ୍ରୀଙ୍କ ମାନେ ପତ୍ନୀଙ୍କ ସହିତ, ପତ୍ନୀ ହେଉଛନ୍ତି ହୋମ୍ ମିନିଷ୍ଟର, ହୋମ୍ ମିନିଷ୍ଟର, ହୋମ୍ ମିନିଷ୍ଟର, ହୋମ୍ ମିନିଷ୍ଟରଙ୍କ ସହିତ ଆଲୋଚନା ହେଲା ପରେ ମହାର ନେବେ। ତାଙ୍କର ହୋମ୍ ମିନିଷ୍ଟର କହିଲେ, ଆମର ସେ ଯେଉଁ ପିଲା ଯେଉଁ ସମୁଦ୍ରରେ ପ୍ରବେଶ କରିଯାଇଥିଲା ଆଉ ଫେରିନଥିଲା, ମୃତ୍ୟୁବରଣ କରିଥିଲା, ମହାର ନେବେ, ଏ ହେଉଛି ଆରବ ସାଗର, ଆରବ ସାଗର ଆଉ ଏଇଟା ହେଉଛି ବଙ୍ଗୋପସାଗର, ଦୁଇଟା ଯାକ ମିଶିକିରି ହେଉଛି କେଉଁଟା ଭାରତ ମହାସାଗର, ଇଣ୍ଡିଆନ୍ ଓସେନ୍, ଇଣ୍ଡିଆନ୍ ଓସେନ୍ ତ ନା କେଉଁଟା, ଏ ଦୁଇପଟେ ଦୁଇଟା ରହିଛି। ତେଣୁ ସେ କହିଲେ, ଏ ଯେଉଁ ମହାନଗରରେ ଯେଉଁ ମୋର ଆମର ପୁତ୍ର ମୃତ୍ୟୁବରଣ କରେ, ମୃତଂ ତୀର୍ଥଯାତ୍ରାୟାଂ ପିତୃଭ୍ୟାଂ ସହ ତତ୍ର ମହାଶିବକ୍ଷେତ୍ରେ ଗତଂ ବାଳତୟା ଜଳେ କ୍ରୀଡ଼ନ୍ତଂ ଶଙ୍ଖାସୁରେଣ ଚ ଗ୍ରସ୍ତଂ। ଯେତେବେଳେ ସେ ପୁତ୍ର ଛୋଟ ପିଲା ଥିଲା, ଏମାନେ ଯାଇଥିଲେ ଶିବ ଚତୁର୍ଦ୍ଦଶୀ ଦିନ ଯାଇଥିଲେ ଶିବକ୍ଷେତ୍ର, ସେଇଟା ପ୍ରଭାସ କ୍ଷେତ୍ର, ଶିବଙ୍କ ମନ୍ଦିରରେ ଅଛି, ଆପଣ ଦେଖିଛନ୍ତି ଦ୍ୱାରକାରେ ଯେଉଁ ରହିଛି, ଦ୍ୱାରକାରେ କ'ଣ ସେଇଟା, ହଁ ଦ୍ୱାରକାରେ ଯେଉଁ ରହିଛି ସୋମ, ସୋମ ମନ୍ଦିର ନା କ'ଣ, ସୋମନାଥ, ସୋମନାଥ ମନ୍ଦିର, ସୋମନାଥ ଶିବଜୀଙ୍କର ମନ୍ଦିର ସେଠି ରହିଛି, ଯେଉଁଟାକୁ କ'ଣ କିଏ ସେ 13 ଥର ନା କେତେ ଥର ଆକ୍ରମଣ କରିଥିଲେ, ତ ଯେଉଁ ମାମୁଦ, କେତେ ଧନ ସମ୍ପତ୍ତି ଥିଲା ସେଠି, କିନ୍ତୁ ସେ ଅରିଜିନାଲ ମନ୍ଦିର ଗୋଟେ ଛୋଟିଆ ମନ୍ଦିରଟେ ରହିଛି ସେଠି, ଛୋଟିଆ ମନ୍ଦିର, ଏଇଟାକୁ 13 ଥର ନା କେତେ ଥର ଆକ୍ରମଣ କରିଥିଲେ ସିଏ, କେତେ ଧନ ସମ୍ପତ୍ତି ଥିଲା ସେଠି ଶିବ ମନ୍ଦିର, ସେଠି ସେଇ ଶିବକ୍ଷେତ୍ରକୁ ଯାଇଥିଲେ ସିଏ, ଶିବକ୍ଷେତ୍ର ଗତଂ ଯାଉଥିଲା ବେଳେ ଏ ଛୋଟ ପିଲା ସେ ଜଳରେ ଖେଳୁଥିଲା ବେଳେ ଶଙ୍ଖାସୁର ତାକୁ ନେଇଯାଇଥିଲା। ବର୍ତ୍ତମାନ ତାଙ୍କର ପତ୍ନୀ ଏଇଟା ବର୍ତ୍ତମାନ ମନେ ପଡ଼ିଲା, ତାଙ୍କର କ'ଣ ମାଗିବେ କ'ଣ ମାଗିବେ ଚିନ୍ତା କରୁଛନ୍ତି, ରାତିରେ ଚିନ୍ତା କରୁଛନ୍ତି, ଚିନ୍ତା କଲାବେଳେ ତାଙ୍କର ପତ୍ନୀଙ୍କର ଏଇ ଚିନ୍ତାଟି ଆସିଲା, ଆମ ପୁତ୍ରର କଥା ଚିନ୍ତା ଆସିଲା, ଏ ଭଗବାନଙ୍କ ବ୍ୟବସ୍ଥାରେ ଏ ଯେଉଁ ଆମେ ଯାହା ଚିନ୍ତା କରୁଛେ ସବୁକିଛି ଭଗବାନ କଣ୍ଟ୍ରୋଲ କରିଛନ୍ତି, କେଉଁଟା କ'ଣ ଚିନ୍ତା କରୁଛେ, ମତ ସ୍ମୃତିର ଜ୍ଞାନମ ଅପହନମ ଚ, ମୋଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ସେତେଦିନ ପର୍ଯ୍ୟନ୍ତ ମନେ ପଡ଼ୁନଥିଲା ତାଙ୍କର କି ଗୁରୁଦେବଙ୍କର ମଧ୍ୟ ମନେ ନଥିଲା, କିନ୍ତୁ ଆଜି ଯେତେବେଳେ ଆଲୋଚନା ଚାଲିଛି ସେ ବିଷୟରେ କଥାବାର୍ତ୍ତା ଚାଲିଛି, କ'ଣ ମାଗିବା କ'ଣ ମାଗିବା କ'ଣ ମାଗିବା, ଯାହା ତାଙ୍କ ପତ୍ନୀ କହୁଛନ୍ତି ଯାହା ମାଗିଲେ ହେବ ନା, ହଁ କିଛି ଅସୁବିଧା ନାହିଁ, ଯାହା ମାଗିଲେ ସେ ଦେବେ ନା, ଯାହା ମାଗିଲେ ଦେବେ ନା, ହଁ ଯାହା ମାଗିଲେ ଦେବେ। ତେଣୁ ତାଙ୍କ ପତ୍ନୀ ଚିନ୍ତା କଲେ, ଅସମ୍ଭବଟାକୁ ମାଗିଦେବା, ଦେଖିବା କ'ଣ ହେଉଛି, ସେ ତ ପୁଅ ତ ମରିଗଲାଣି, ମୃତ ପୁତ୍ରକୁ କିଏ ଚିନ୍ତା କରିପାରିବ, ପୁଅ ମରିଗଲା କି ଚିନ୍ତା କରିପାରିବ ତାକୁ କହିବା ଆମର ମୃତପତ୍ରକୁ ପ୍ରଦାନ କରିବା ପାଇଁ, କିନ୍ତୁ ଭଗବାନ ସେ ବୁଦ୍ଧି ପ୍ରଦାନ କଲେ। ତେଣୁ ତାଙ୍କ ପତ୍ନୀ ଏଇଭଳି ଭାବରେ କହିଲେ ଯେ ବାଳଂ କରି ସ୍ୱପୁତ୍ରଂ ବରିଆ ବବୁଭ, ଏଇ ଏଇ ବର ଆମେ ମାଗିବା, ଏଇ ବର ମାଗିବା। ହ କହିଲେ ନିଶ୍ଚିନ୍ତ ଭାବରେ ଗୁରୁ ଦକ୍ଷିଣା ତେନ ପ୍ରାର୍ଥୟା ମାସ କିଳ, ଏଇଟା ମାଗିବା ଆମର ମୃତପୁତ୍ରକୁ ପ୍ରଦାନ କର, ଏଇଟା ଗୁରୁ ଦକ୍ଷିଣା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରଭାସେ ମୃତ ମିତି ତତ୍ର ମହାଶିବ କ୍ଷେତ୍ରେ ବାଳତୟା ଜଳେ କ୍ରୀଡ଼ସ୍ତୟ ଶଙ୍ଖା ସୁରେଣ, ଏଇଟା ମୁଁ କହିଦେଲି, ଏଇଟା ହେଇଥିଲା। ବର୍ତ୍ତମାନ ତାଙ୍କର ମନେ ପଡ଼ିଲା ମୃତ ପୁତ୍ରକୁ ଆଣିବା, ଆମେ କ'ଣ ଲେଖା ହେଇଛି ଟାଇଟିଲ କ'ଣ ଲେଖା ହେଇଛି, ମୃତ ପୁତ୍ରକୁ ଗୁରୁ ପୁତ୍ରକୁ ଉଦ୍ଧାର କଲେ। ଏ ପୁତ୍ରକୁ କେମିତି ଉଦ୍ଧାର କଲେ ନା, ମୃତ୍ୟୁବରଣ କରିଥିଲା ସେ, ସେଇ ପୁତ୍ରକୁ ସେ ଉଦ୍ଧାର କରିବେ। ଇଏ ହେଉଛନ୍ତି ଭଗବାନ, ଇଏ ହେଉଛନ୍ତି ଭଗବାନ। ଖାଲି ଟିକେ ସୁନା ଟିକେ ବାହାର କରିଦେଲେ ସେ ଭଗବାନ ତା ନୁହଁ, ମୃତ ପୁତ୍ରକୁ ଯିଏ ଉଦ୍ଧାର କରିପାରେ ସିଏ ଭଗବାନ, ଏ ଭଗବାନଙ୍କ ଭଗବତ୍ତା। ତେଣୁ ଏଠି କୁହାଯାଉଛି 37 ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି, ଯମ ନିର୍ଜୟ ପ୍ରାରବ୍ଧ ଅନପ୍ରକ୍ଷଣାଦି ଶ୍ରୀ ଭଗବାନ ମହାତ୍ମା ବିଶେଷ ପ୍ରାକଟୟା। ଯମକୁ ଯମ ଉପରେ ଜୟ ଲାଭ କଲେ ଭଗବାନ, ଯମ ନିର୍ଜୟ ପ୍ରାରବ୍ଧ ଅନପେକ୍ଷଣାଦି, ପ୍ରାରବ୍ଧରୁ ମଧ୍ୟ ସେ ଉଦ୍ଧାର ପାଇଲେ ପ୍ରାରବ୍ଧ କର୍ମ। ଶ୍ରୀ ଭଗବାନ ମହାତ୍ମା ବିଶେଷ ପ୍ରାକଟୟୁ, ଭଗବାନଙ୍କ ମହାତ୍ମା ଏଇଠି ପ୍ରକଟନ ହେବ, ଇଏ ହେଉଛନ୍ତି ଭଗବାନ। ମୃତ ବ୍ୟକ୍ତିକୁ ଯିଏ ଉଦ୍ଧାର କରିପାରିବେ, ଜୀବନ୍ତ କରିପାରିବେ, ମହାପ୍ରଭୁ ମଧ୍ୟ ସେହିଭଳି ଭାବରେ କରିଥିଲେ। ଯେତେବେଳେ କୃଷ୍ଣ କୀର୍ତ୍ତନ ଚାଲିଛି ଶିବା ସଙ୍ଗନରେ, ତାଙ୍କ ପୁତ୍ର ମୃତ୍ୟୁବରଣ କଲେ, ମାଳିନୀ ଦେବୀ କ୍ରନ୍ଦନ କରୁଛନ୍ତି, ପୁତ୍ର ମୃତ୍ୟୁବରଣ କଲେ ଜଣେ ମହାମନ୍ତ୍ର କୀର୍ତ୍ତନ ଚାଲିଛି, ନୃତ୍ୟ ଗୀତ ହସ ସବୁ କେତେ କଥା ଚାଲିଛି ସବୁ ତା ଭିତରେ। ସେଇଟା ହେଉଛି ରାସସ୍ଥଳୀ ବୋଲି କୁହାଯାଏ। ମହାପ୍ରଭୁ ଯେଉଁଠି ଶିବା ସଙ୍ଗନରେ ରାତିରେ କବାଟ ଦେଇକରି କୀର୍ତ୍ତନ କରୁଥିଲେ, ସେଇଟା ହେଉଛି ରାସସ୍ଥଳୀ, ବୃନ୍ଦାବନର ରାସସ୍ଥଳୀ ଭଳି ସେଇଟା ବଂଶୀବଟ। ଏଣେ ପୁତ୍ର ମୃତ୍ୟୁବରଣ କରିଯାଇଛି, ତେଣୁ କ୍ରନ୍ଦନ କରୁଛନ୍ତି ମା ମାଳିନୀ ଦେବୀ, କ୍ରନ୍ଦନ କରୁଛନ୍ତି। ଶିବାସ ଶୁଣିପାରିଲେ, ଶିବାସ ଆସିକି ଦେଖିଲେ କ'ଣ ହେଇଛି, ଘଟଣା ଦେଖିଲେ ତାଙ୍କ ପୁତ୍ର ମୃତ୍ୟୁବରଣ କରିଛି। ତେଣୁ ସିଏ କହିଲେ, ଦେଖ ତାଙ୍କ ପତ୍ନୀଙ୍କୁ କହିଲେ, ଦେଖ ଏଠି ମହାପ୍ରଭୁଙ୍କର କୀର୍ତ୍ତନ ଚାଲିଛି, ସେଥିରେ ଯେମିତି ବ୍ୟାଘାତ ନ ହୁଏ, ତୁମେ କ୍ରନ୍ଦନ କଲେ ସେଇଟା ବ୍ୟାଘାତ ହେଇଯିବ, ଆମ ପୁତ୍ର ମରିଯାଉ କିଛି ଅସୁବିଧା ନାହିଁ, କିନ୍ତୁ ତାଙ୍କର କୀର୍ତ୍ତନରେ କିଛି ବ୍ୟାଘାତ ନ ହଉ, ଏଇଭଳି ଭାବରେ କହିଲେ। କହିଲେ ତୁମେ ଯଦି କାନ୍ଦ ବନ୍ଦ ନ କରିବ, ତାହେଲେ ମୁଁ ନିଜେ ଯାଇକିରି ଝାସ ଦେବି ଗଙ୍ଗାରେ, ଏଇଭଳି ଭାବରେ କହିବାରୁ ତାଙ୍କ ପତ୍ନୀ ବହୁତ କଷ୍ଟରେ କ୍ରନ୍ଦନକୁ ବନ୍ଦ କଲେ। କିନ୍ତୁ ମହାପ୍ରଭୁ ସବୁ ଜାଣନ୍ତି, ତେଣୁ ମହାପ୍ରଭୁ କହିଲେ, ଆଜି କାହିଁ କୀର୍ତ୍ତନରେ ଆନନ୍ଦ ଆସୁନାହିଁ, କୀର୍ତ୍ତନରେ ଆନନ୍ଦ ଆସୁନାହିଁ। ତାପରେ ଅନ୍ୟ ତାଙ୍କର ଯେଉଁ ରହିଛନ୍ତି ପାର୍ଷଦମାନେ, ସେମାନେ କହିଲେ ଏଇଭଳି ଭାବରେ ଘଟଣା ହେଇଛି। ତେଣୁ ମହାପ୍ରଭୁ କହିଲେ, ମୋତେ କହିଲ ନାହିଁ, ତେଣୁ ବହୁତ ଖୁସି ପ୍ରୀତ ହେଇଗଲେ ମହାପ୍ରଭୁ ଶିବାସ ପଣ୍ଡିତଙ୍କ ଉପରେ। ଶିବାସ ପଣ୍ଡିତ ହେଉଛି ନାରଦ ମୁନି। ତେଣୁ ଆଜି ହେଉଛି ତାଙ୍କର ପୁରୁଷୋତ୍ତମ ଦାସ ପ୍ରଭୁଙ୍କର, ପୁରୁଷୋତ୍ତମ ଦାସ ଠାକୁରଙ୍କର ଆବିର୍ଭାବ ତିଥି। ଇଏ ହେଉଛନ୍ତି ଭଗବାନଙ୍କ ଲୀଳାରେ ଥିଲେ ସ୍ତୋକ କୃଷ୍ଣ, ସେ ଆସି ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି। ତେଣୁ ମହାପ୍ରଭୁ ଏ ଲୀଳାରେ ଯେଉଁମାନେ ଭାଗ ନେଇଛନ୍ତି ସବୁ ଭଗବାନ କୃଷ୍ଣଙ୍କ ଲୀଳାରେ ଥିଲେ। ତେଣୁ ଏସବୁ ମହାପ୍ରଭୁ କ'ଣ ପୁଣି ତାଙ୍କୁ ବଞ୍ଚାଇ ଦେଲେ, ଶିବାସଙ୍କ ପୁତ୍ରକୁ ପୁଣି ବଞ୍ଚାଇ ଦେଲେ। ଏସବୁ କଥା ବହୁତ ରହିଛି, ଆମେ ଆଲୋଚନା କରିବା, ମହାପ୍ରଭୁଙ୍କ ଲୀଳା ଆସିବ କଥା। ସେଇଭଳି ଭାବେ ନାରଦ ମୁନି ଅଙ୍ଗିରା ଋଷି ମଧ୍ୟ ବଞ୍ଚାଇ ଦେଇଥିଲେ, ଅଙ୍ଗିରା ଋଷି ନା ନାରଦ ମୁନି ବଞ୍ଚାଇ ଦେଇଥିଲେ, ଯେ ଚିତ୍ରକେତୁଙ୍କ ପୁତ୍ର ସେ ମୃତ୍ୟୁବରଣ କରିଥିଲା, ତାଙ୍କୁ ବଞ୍ଚାଇ ଦେଇଥିଲେ। ସେ ସବୁ ଜ୍ଞାନ ଦେଲା ପରେ ପୁଣି ଚାଲିଗଲେ, ରହିଲେ ନାହିଁ, କିନ୍ତୁ ଇଏ ରହିଲେ, ପୁତ୍ରକୁ ଯେଉଁ ଆଣିକି ଆସିବେ ସେ ରହିବେ। ତେଣୁ ଯମକୁ ଯମ ଉପରେ ଭିକ୍ଟ୍ରି, ଯମ ଉପରେ ବିଜୟ ଲାଭ କରିବା, ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଟା, କେମିତି ଯମ ଉପରେ ବିଜୟ ଲାଭ କରିବା, ଇଏ ହେଉଛି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇଟା, ମୃତ୍ୟୁ ଉପରେ ବିଜୟ ଲାଭ କରିବା। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଜାତ ସେହି ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁ ନିଶ୍ଚିନ୍ତ, କିନ୍ତୁ ମନୁଷ୍ୟ ଜନ୍ମରେ ଜଣେ ସେଇ ମୃତ୍ୟୁକୁ ପାର ହୋଇଯାଇପାରିବ, ଯେମିତି ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ଚତୁର୍ଥ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ସେ ଯେତେବେଳେ କ'ଣ ହରିଦ୍ୱାରରେ ଭଗବାନଙ୍କୁ ଭଜନ କରୁଛନ୍ତି, ସେହି ସମୟରେ ମୃତ୍ୟୁ ଆସି ପହଞ୍ଚିଗଲେ, ଏ ନାଇଁ ସେ ଆସି ପହଞ୍ଚିଗଲେ କିଏ, ଭଗବାନଙ୍କର ଧାମରୁ, ବୈକୁଣ୍ଠ ଧାମରୁ ଦୁଇଟି ଗୋଟିଏ ଆସିଗଲା ଏରୋପ୍ଲେନ୍, ଆସିଗଲା ଉଡ଼ାଜାହାଜ ବିମାନ, ଏବଂ ଭଗବାନଙ୍କ ପାର୍ଷଦମାନେ ଆସି ତାଙ୍କୁ ପାଛୋଟି ନେଉଛନ୍ତି ଧ୍ରୁବଙ୍କୁ। ସେହି ସମୟରେ ମୃତ୍ୟୁ ଆସି ପହଞ୍ଚିଗଲେ, ମୃତ୍ୟୁ ଆସି ପହଞ୍ଚିଗଲେ କହିଲେ, ଆପଣ ପାର୍ଷଦ ଶରୀର ପ୍ରାପ୍ତ ହେବେ, ଏ ଶରୀରଟାକୁ ତ୍ୟାଗ କରିଦିଅନ୍ତୁ, ମୁଁ ମୃତ୍ୟୁ, ମୁଁ ଆପଣ ଏଇ ଶରୀରକୁ ଗ୍ରହଣ କରିବି, ମୃତ୍ୟୁ ଆମେ ପ୍ରାପ୍ତ ହେବା ସମସ୍ତେ। ତେଣୁ ଧ୍ରୁବ କହିଲେ ଠିକ୍ ଅଛି, ମୋର ଶରୀରକୁ ଗ୍ରହଣ କର। କହୁଥିବା ସମୟରେ ସେ ମୃତ୍ୟୁରାଜ ଯମରାଜ ମସ୍ତକୁ ନୁଆଁଇଦେଲେ। ସେଠି କୁହାଯାଇଛି, ମୃତ୍ୟୁ ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା ଆରୁହ୍ୟା ଭୂତ ଗୃହମ୍। ତେଣୁ ଧ୍ରୁବ ମହାରାଜ କ'ଣ କଲେ, ଗୋଟିଏ ପାଦ ରଖିଲେ ଯମରାଜଙ୍କ ମଥା ଉପରେ, ଷ୍ଟେପିଂ ଷ୍ଟୋନ୍, ଗୋଟିଏ ପାଦ ରଖିଲେ ମଥା ଉପରେ ତାଙ୍କ ମଥା ଉପରେ, ଆଉ ନେକ୍ସଟ ପାଦ ହେଉଛି ଉଡ଼ା ବିମାନରେ ପକେଇଲେ, ପାଦ ଦେଲେ ସେ ପାଦଟାକୁ କାଢ଼ିକି ନେଇ ଆସିଲେ। ଏଇଭଳି ଭାବେ ମୃତ୍ୟୁ ଉପରେ ବିଜୟ ଲାଭ କଲେ ଭକ୍ତ, ଏଇଭଳି ଭାବରେ ମୃତ୍ୟୁକୁ ବିଜୟ ଲାଭ କରେ। ଦଶମ ସ୍କନ୍ଧରେ ମଧ୍ୟ ଏକଥା ବ୍ରହ୍ମାଙ୍କର ସ୍ତୁତିର ଅଛି। ଏ ମନୁଷ୍ୟ ଜନ୍ମରେ ଯେଉଁମାନେ ପ୍ରକୃତରେ ଭାଗ୍ୟବାନ, ସେମାନେ ଏ ଜନ୍ମ ମୃତ୍ୟୁ ଚକ୍ରକୁ ପାର ହୋଇଯାଆନ୍ତି, ଜନ୍ମ ମୃତ୍ୟୁ ଚକ୍ରକୁ ପାର ହୋଇଯାଆନ୍ତି। ଏ ଭଗବାନଙ୍କ ଶରଣରେ ଗଲେ ସେଇଟା ହୋଇପାରିବ, ଅନ୍ୟ କୌଣସି ଉପାୟ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏ ଭଗବାନଙ୍କର ମହାତ୍ମ୍ୟ ପ୍ରକଟନ ହେଉଛି ଏଇ ଲୀଳାରେ। ତେଣୁ 38 ଶ୍ଲୋକରେ କୁହାଯାଉଛି, 38 ଶ୍ଲୋକରେ ତଥେତି ଅଥାରୁହ୍ୟ ମହାରଥୋ ରଥଂ ପ୍ରଭାସମାସାଦ୍ୟ ଦୁରନ୍ତ ବିକ୍ରମୋ ବେଳାମୁପବ୍ରଜ୍ୟ ନିଷିଦତୁ କ୍ଷଣଂ ସିନ୍ଧୁ ବିଦିତ୍ୱା ରଣମାହର ତୟୋ। କ'ଣ ହେଲା, ଯେତେବେଳେ ଏଇଭଳି ଭାବରେ ଗୁରୁଦେବ କହିଲେ, ଆମର ମୃତ ପୁତ୍ରକୁ ପ୍ରଦାନ କରିପାରିବ ତୁମେ, ଏଇ ଦକ୍ଷିଣା ଦେଇପାରିବ? ତେଣୁ ଭଗବାନ କହୁଛନ୍ତି ତଥା, ଅଥ ଦୁରନ୍ତ ବିକ୍ରମଉ, କହିଲେ ଅସୀମ ପରାକ୍ରମଉ, ଗୋଟେ ମହାରଥ ରଥକୁ ଆହ୍ୱାନ କଲେ ଭଗବାନ। ମହାରଥ ତୁ ରାମକୃଷ୍ଣ ତଥାସ୍ତୁ ଇତି କହିଲେ ଠିକ୍ ଅଛି। ଗୁରୁଦେବ ପଚାରିଲେ, ଆମର ଯେଉଁ ମୃତ ପୁତ୍ରକୁ ତୁମେ ଦେଇପାରିବ, ପ୍ରଦାନ କରିପାରିବ ନା? ତଥା ଇତି ଠିକ୍ ଅଛି, ଦବା, ତଥାସ୍ତୁ କହିଲେ। ତେଣୁ ତଥାସ୍ତୁ କହିବା ସାଙ୍ଗେ ସାଙ୍ଗେ, ତେଣୁ ଆସି ପହଞ୍ଚିଗଲା ଗୋଟେ ଦୁରନ୍ତ ବିକ୍ରମ ହଉ, ବହୁ ମହାପରାକ୍ରମ ମହାରଥ ଆସି ପହଞ୍ଚିଗଲା, ମହାରଥ ଆସିଗଲା। ତଥା ଇତି ଯୁକ୍ତ ରଥଂ ଆରୁହ୍ୟ, ତେଣୁ ରଥ ଉପରେ ଚଢ଼ିଲେ, ତାଙ୍କର ଗୁରୁଦେବ ଦେଖୁଛନ୍ତି। ସେହି ସମୟରେ କୃଷ୍ଣ ବଳରାମ ଯେତେବେଳେ କହିଲେ ତଥାସ୍ତୁ କହିଦେଲେ, ସେହି ସମୟରେ ଆସି ପହଞ୍ଚିଗଲା ଗୋଟେ ମହାରଥ ଆସି ପହଞ୍ଚିଗଲା, ଏବଂ ଭଗବାନ କୃଷ୍ଣ ଏବଂ ବଳରାମ ସେ ରଥ ଉପରୁ ରଥକୁ ଆରୋହଣ କଲେ। ରଥ ଆରୁହ୍ୟଂ ପ୍ରଭାସଂ ତତ୍ କ୍ଷେତ୍ରମ ଆସାଦ୍ୟ, ଉଜ୍ଜୟିନୀରୁ ଚାଲିଲେ ପ୍ରଭାସ କ୍ଷେତ୍ର। ଏ ଉଜ୍ଜୟିନୀ ନାମ ହେଉଛି ଅବନ୍ତୀ, ଆମେ କହିଥିଲୁ କ'ଣ ପାଇଁ ଅବନ୍ତୀ ନାମ ହେଇଛି କିଏ ମନେ ରଖିଛନ୍ତି? ମଥୁରା କାଶୀ ନୁହଁ, ଏଇଟା ହେଉଛି ମଥୁରା ଆଉ ଦ୍ୱାରକା, ଏ ମଧ୍ୟବର୍ତ୍ତୀ, ଓ ସେଥିପାଇଁ ଅବନ୍ତୀ ନାମ ହେଇଥିଲା। ତେଣୁ ଅବନ୍ତୀରୁ ଗଲେ ଦ୍ୱାରକା, ସେଠୁ ଚାଲିଲେ ମହାରଥରେ ବସି ଚାଲିଲେ ଭଗବାନ କୃଷ୍ଣ ବଳରାମ। ତେଣୁ ଆରୁହ୍ୟ ପ୍ରଭାସମ ଆସାଦ୍ୟ କହିଲେ, ଆସି ପହଞ୍ଚିଗଲେ, ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ, ବସିଲା ମାନେ ଆସି ପହଞ୍ଚିଗଲେ ଭଗବାନ। ସେ ମହାରଥ ବୋଲି କୁହାଗଲା, ଆସି ବେଳାଙ୍ଗ କହିଲେ ମହାନବସ୍ୟ ତଟଭାଗମ ସେଇ ସମୁଦ୍ର ତଟରେ ଆସି ପହଞ୍ଚିଗଲେ ଉପବ୍ରଜ୍ୟ ମାନେ ଯାଇକରି ସେଠି କ୍ଷଣକାଳ ତତ୍ର ନିଶିଦତୁ ଉପବିଶତୁ ସେଠି କିଛି ସମୟ ପାଇଁ ଗୋଟିଏ କ୍ଷଣ ବସିଗଲେ ସେଠି ଉପବିଶତୁ ସିନ୍ଧୁ ସମୁଦ୍ରଶ୍ଚ ବିଦିତ୍ୱା ତୋର ଆଗମନ ଜ୍ଞାତ୍ୱା ତୟୋ ହରଣମ ପୂଜନମ ଆହରତ୍ ଭଗବାନ ବସିଗଲେ ଭଗବାନ କିଛି କରିନାହାନ୍ତି କିନ୍ତୁ ବରୁଣଦେବ ଜାଣିପାରିଲେ ଯେତେବେଳେ ବରୁଣଦେବ ଭଗବାନ ଛୋଟ ପିଲା ହୋଇଥିଲେ ସେହି ସମୟରେ ଛୋଟ ପିଲାମାନେ ସାତ ବର୍ଷର ଲୀଳା ଭଗବାନଙ୍କର ସପ୍ତମ ବର୍ଷରେ ଯେଉଁ ଧରିଥିଲେ ଗୋବର୍ଦ୍ଧନ ପାର୍ବତୀକୁ ଧାରଣ କରିଥିଲେ ସେଇ ତୃତୀୟାରୁ ଦଶମୀ ଏଇ ସାତ ଦିନ ତୃତୀୟାରୁ ନବମୀ ଏ ସାତ ଦିନ ଭଗବାନ ଧାରଣ କଲେ ଗୋବର୍ଦ୍ଧନ କାର୍ତ୍ତିକ ମାସ କୃଷ୍ଣପକ୍ଷ ତୃତୀୟାରୁ ନବମୀ ଏଇ ସାତ ଦିନ ଯେତେବେଳେ ଧାରଣ କଲେ ତା ପରଦିନ ଦଶମୀ ଦିନ ସବୁ ବ୍ରଜବାସୀମାନେ ବିସ୍ମୟ ପ୍ରକାଶ କଲେ ଏ ପିଲା କିଏ ରଞ୍ଜନ ମହାରାଜଙ୍କୁ ପଚାରିଲେ ଏସବୁ କଥା ଆମେ ସବୁ ବର୍ଣ୍ଣନା କରିଛୁ କାହାର ମନେ ଥାଇପାରେ କାହାର ମନେ ନଥାଇପାରେ ତେଣୁ ଏଇଭଳି ଭାବରେ ଯେତେବେଳେ ଆଲୋଚନା କରାଯାଇଥିଲା ସେହି ସମୟରେ ତା ପରଦିନ ଏକାଦଶୀ ଥିଲା ଏକାଦଶୀରେ ନନ୍ଦ ମହାରାଜ ମଧ୍ୟ ଏକାଦଶୀ କରୁଥିଲେ ଏବଂ ଦ୍ୱାଦଶୀ ତିଥିରେ ଯେତେବେଳେ ପାରଣା କରିବା ପାଇଁ ରହିଛି ସେ କ'ଣ କଲେ ନା ବେଳା ମାନେ ସେଦିନ ଟିକିଏ ବେଳାବେଳି ପାରଣା ଥିଲା ତେଣୁ ସେ ଟିକିଏ ଖୁବ୍ ଶୀଘ୍ର ପଳାଇ ଯାଇଥିଲେ ଯମୁନା ନଦୀରେ ସ୍ନାନ କରିବା ପାଇଁ ଯମୁନା ନଦୀରେ ଯେତେବେଳେ ସ୍ନାନ କରିବା ପାଇଁ ଯାଇଥିଲେ ସେ ସମୟରେ ବରୁଣଙ୍କର ଦୂତମାନେ ଆସି ନେଇଗଲେ ତାଙ୍କୁ ବାନ୍ଧିକିରି କାରଣ ସେଇଟା ଥିଲା କ'ଣ କି ବେଳା ସେଇଟା ହେଲା ଅସୁର ବେଳା ଅସୁର ବେଳାରେ ସ୍ନାନ କରୁଥିବାରୁ ସେ ବାନ୍ଧିକି ନେଇଯାଇଥିଲେ ତେଣୁ ନନ୍ଦ ମହାରାଜଙ୍କ ସାଙ୍ଗରେ ଯେଉଁମାନେ ଯାଇଥିଲେ ସେମାନେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ ତେଣୁ ଭଗବାନ ଶୟନ କରିଥିଲେ ଭଗବାନ ସେଠି ନଥିଲେ ଯମୁନା ନଦୀ ତଟରେ ନଥିଲେ ଭଗବାନ ଶୟନ କରିଥିଲେ ସେ ସମୟରେ ଭଗବାନ ବୃନ୍ଦାବନରେ ରହିଥିଲେ ତେଣୁ ଭଗବାନ ଶୟନ କରିଥିଲେ ସାଙ୍ଗେ ସାଙ୍ଗେ ଡେଇଁଲେ ଯାଇ ପହଞ୍ଚିଗଲେ ଯମୁନା କୂଳରେ ପହଞ୍ଚିଗଲେ ଜାଣିପାରିଲେ ସବୁ ସେ ଯମୁନା ଜଳରେ ଧାସ ଦେଲେ ଭଗବାନ ଘାସ ଦେଇକି ବରୁଣାଳୟରେ ଆସି ପହଞ୍ଚିଗଲେ ଏ ଲୀଳା ବର୍ଣ୍ଣନା କରାଯାଇଛି ସତେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଅଠେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ବରୁଣଦେବ ତାଙ୍କୁ ସବୁ ସ୍ତୁତି କରିଥିଲେ ଆଜି ସେଇ ଭଗବାନ ଚାରି ବର୍ଷ ପରେ ଆସି ପହଞ୍ଚିଛନ୍ତି ତେଣୁ ବରୁଣଦେବ ଆସି ତାଙ୍କୁ ପୁଣି ସ୍ତୁତି କରିବେ ସେଇଟା କୁହାଯାଉଛି ତୟୋ ଅରହଣଂ ପୂଜନମ ଆହରତ ତାଙ୍କୁ ପୂଜା କଲେ ବରୁଣଦେବ ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟସ୍ତବୈ ଏମାନେ ସମସ୍ତେ ତାଙ୍କୁ ପୂଜା କରନ୍ତି ସମସ୍ତେ ସବୁଠାରୁ ଶ୍ରେଷ୍ଠ ଯେଉଁମାନେ ଅଛନ୍ତି ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ ରୁଦ୍ର ଇତ୍ୟାଦି ସମସ୍ତେ ସେ ଭଗବାନଙ୍କର ଆରାଧନା କରନ୍ତି ଆଜି ବରୁଣଦେବ ଆସି ସ୍ତୁତି କରୁଛନ୍ତି ଭଗବାନ ଜାଣିପାରିଲେ ସିଏ ବରୁଣଦେବ ସିଏ ଜାଣିପାରିଲେ ଆଦିତ୍ୟ ସିଏ ଜଣେ ଅଦିତ୍ୟଙ୍କର ପୁତ୍ର ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ଈଶ୍ୱର ଇତି ବିଦିତ୍ୱା ସମୁଦ୍ର ତୟୋ ଅରଣଂ ତେଣୁ ସେ ଜାଣିପାରିଲେ ଇଏ ହେଉଛନ୍ତି ସେଇ ଭଗବାନ ଈଶ୍ୱର ତେଣୁ ସେ ସମୁଦ୍ର ତୟୋ ଅରଣଂ ଭଗବାନଙ୍କର ସେଇ ସମୁଦ୍ର ତଟରେ ଭଗବାନଙ୍କ ପୂଜା ଆରମ୍ଭ କରିଦେଲେ ସନାତନ ଗୋସ୍ୱାମୀ କହୁଛନ୍ତି ମହାରଥୋ ମହାରଥୋ ଶବ୍ଦ ବ୍ୟବହାର କରାଗଲା କାହିଁକି ନା ସର୍ବଚିତ୍ତାକର୍ଷକ ଏତେ ସୁନ୍ଦର ରଥ ରହିଛି ବହୁତ ଚିତ୍ତ ଆକର୍ଷଣ କରିବ ମହାରଥ ଏଭଳି ରଥ ଭଗବାନ ଆହ୍ୱାନ କଲେ ଆସି ପହଞ୍ଚିଗଲା ରଥ ଯେଉଁଟେ ଭଗବାନ ରଥରେ ଯାଇନଥିଲେ ଯାହା ହଉ ମାନେ ଯେତେବେଳେ ଶିକ୍ଷା କରିବା ପାଇଁ ଯାଇଥିଲେ କିନ୍ତୁ ମହାରଥ ଆସି ପହଞ୍ଚିଗଲା ଭଗବାନଙ୍କ ଇଚ୍ଛାରେ ସବୁକିଛି ହେବ ତେଣୁ ଅଣଚାଳିଶ ଶ୍ଳୋକରେ କୁହାଯାଉଛି ଯେ ବହୁତ ବଡ଼ ଭାଷ୍ୟ ଦେଇଛନ୍ତି ଆମର ଓଡ଼ିଆରେ ରହିଛି ପାଶ୍ଚାତ୍ୟ ଦେଶର ପଣ୍ଡିତଗଣ ବେଳେବେଳେ ମନେ କରିଥାନ୍ତି ଯେ ପ୍ରାଚୀନ ଜ୍ଞାନର ଗ୍ରନ୍ଥାବଳୀରେ ସାଗର ବିଗ୍ରହ ସୂର୍ଯ୍ୟ ବିଗ୍ରହ ପ୍ରଭୃତିଙ୍କ ନାମ ଉଲ୍ଲେଖ ପ୍ରାଚୀନ କାଳ୍ପନିକ ଭାବନାକୁ ହିଁ ପ୍ରକାଶ କରେ ସମୁଦ୍ର ଗୋଟେ ଜଳ ବିଶେଷ ଜଳରାଶି ସେଠି କ'ଣ ଦେବତା କ'ଣ ରହିବେ କିଏ ଇଏ ଗୋଟେ ମନଗଢ଼ା କଳ୍ପନା ବୋଲି ଭାବନ୍ତି ସେମାନେ କେତେବେଳେ ମଧ୍ୟ କୁହନ୍ତି ଆଦିମ ମନୁଷ୍ୟଗଣ ମନେ କରନ୍ତି ଯେ ସାଗର ଏକ ଦେବତା ଅଥବା ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟ ଦେବତା। ପ୍ରକୃତ ପକ୍ଷେ ଯେପରି ଏହି ଶ୍ଳୋକରେ ଉଲ୍ଲିଖିତ ସିନ୍ଧୁ ଶବ୍ଦଟିର ମହାସାଗର ଅର୍ଥ ଭୌତିକ ପ୍ରକୃତିର ବୈଶିଷ୍ଟ୍ୟ ନିୟନ୍ତ୍ରଣକାରୀ ବା ଶାସନ କରୁଥିବା ପୁରୁଷ ହିଁ ବୁଝାଏ। ସେ ଉଦାହରଣ ଦେଇଛନ୍ତି, ଯେମିତି ଆମେ କହିବା ପାକିସ୍ତାନ, ଆମେ ଏଇଟା ବୁଝିପାରିବା ପାକିସ୍ତାନ ଆଉ ଭାରତ ବି ସବୁ ଖେଳ ଚାଲିଛି, ପାକିସ୍ତାନ ବା ଇଣ୍ଡିଆ ଚାଲିଛି, କ'ଣ ଇଣ୍ଡିଆ ପାକିସ୍ତାନ ଚାଲିଛି କ୍ରିକେଟ ଖେଳ, ତାହେଲେ ଲୋକମାନେ କ'ଣ କହିବେ, ଇଣ୍ଡିଆ ହାରିଲା ନା କ୍ୟାପଟେନ୍ ହାରିଲା ବୋଲି କହିବେ, ଇଣ୍ଡିଆ ହାରିଲା, ଇଣ୍ଡିଆ କ'ଣ ଗୋଟେ କିଏ ଅଛି, ଇଣ୍ଡିଆ ହାରିବ, ଇଣ୍ଡିଆ କ'ଣ ଗୋଟେ ଲୋକ, ଇଣ୍ଡିଆ ହାରିଲା ବୋଲି କେମିତି କୁହାଯାଉଛି। ସେଇଭଳି ଭାବରେ ସେ ବୁଝେଇଛନ୍ତି, ସମୁଦ୍ର ସେଇ ସମୁଦ୍ରର ଦେବତା ରହିଛନ୍ତି, ତେଣୁ ସେଇ ଘଟଣା ଗୋଟେ ଉଦାହରଣ ଦେଇଛନ୍ତି। ତେଣୁ 39 ଶ୍ଳୋକରେ କୁହାଯାଉଛି, ତମାହ ଭଗବାନ ଆସୁ, ଭଗବାନ ଆସୁ ଗୁରୁପୁତ୍ର ପ୍ରଦୀୟତାମ ଯୋସା ବିହତ୍ୟାଗ୍ରସ୍ତ ବାଳକ ମହତୋର୍ମିଣା। ତେଣୁ ପୂଜା କଲା ପରେ ବରୁଣଦେବ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଆପଣଙ୍କୁ କ'ଣ ସେବା କରିବି। ତେଣୁ ଭଗବାନ ଏହିଭଳି ଭାବରେ କହୁଛନ୍ତି, ତମ ଆହ ଭଗବାନ, ଭଗବାନ କହିଲେ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣ ତମ କହିଲେ ସମୁଦ୍ରଙ୍କୁ ଆହ ଏହିଭଳି ଭାବରେ କହିଲେ, ଯହ ଅସୁ ବାଳକ ତମ କହିଲେ, ଦେଖ ଯେଉଁ ବାଳକ ଗୁରୁପୁତ୍ର ତୋୟା ମହତା ଉର୍ମିଣାମ, ତମର ଯେଉଁ ଜଳ ରାଶି ଦ୍ୱାରା ମହତ ଉର୍ମିଣାମ ତରଙ୍ଗେଣ ଇହ ପ୍ରବାସ କ୍ଷେତ୍ରରେ ଗ୍ରସ୍ତ, ସେ ମୃତ୍ୟୁବରଣ କରିଥିଲା ଗୁରୁପୁତ୍ର, ଆସୁ ଅର୍ଡ଼ର ଦେଉଛନ୍ତି ଭଗବାନ, ଶୀଘ୍ର ସହ ଗୁରୁପୁତ୍ର ମତ ଗୁରୁତନୟ ପ୍ରଦୀୟତାଙ୍ଗ, ଆସୁ ପ୍ରଦୀୟତାଙ୍ଗ ମତ ଗୁରୁପୁତ୍ର ପ୍ରଦୀୟତାଙ୍ଗ, ଶୀଘ୍ର ମୋର ଗୁରୁପୁତ୍ରଙ୍କୁ ଆଣିଦିଅ, ଏଇଭଳି ଭାବରେ ଅର୍ଡ଼ର ଦେଇଦେଲେ ଭଗବାନ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଭଗବାନ ଇତି ସେଠି କୁହାଗଲା ନା, ତମ ଆଉ ଭଗବାନ, ଭଗବାନ କାହିଁକି କୁହାଗଲା ନା, ଇତି ଐଶ୍ୱର୍ଯ୍ୟଂ ଦର୍ଶୟନ, ତାଙ୍କର ଐଶ୍ୱର୍ଯ୍ୟକୁ ଦେଖେଇଲେ ଭଗବାନ, ଭଗବାନ ବୋଲି ତାଙ୍କୁ ଐଶ୍ୱର୍ଯ୍ୟକୁ ଦେଖେଇଲେ। ଅଶୋକ କହିଲେ ପ୍ରକର୍ଷଣ ଅଭିକୃତ ଶରୀରତ୍ୱାଧୀନା ଦିଅତାମ, ଅଶୋକ ଶବ୍ଦ କହିଲେ ସେଇ ଯେଉଁ ପୁତ୍ର, ଯେଉଁ ପୁତ୍ରକୁ ତମର ତରଙ୍ଗ ଦ୍ୱାରା ତମର ଢେଉ ଦ୍ୱାରା ସେ ମୃତ୍ୟୁବରଣ କରିଥିଲା ସେଇ ପୁତ୍ରକୁ ଦିଅ କହିଲେ, ଅଶୋକ କହିବାର ଉଦ୍ଦେଶ୍ୟ ହେଉଛି ପ୍ରକର୍ଷଣ, ପ୍ରଦୀୟତାମ କହିଲେ ନା, ପ୍ରଦୀୟତାମ, ପ୍ରଦୀୟତାମ କହିଲେ ପ୍ରକର୍ଷଣ, ପ୍ରକର୍ଷଣ ଅଭିକୃତ ଶରୀରତ୍ୱାଧୀନା ଦିଅତାମ, ଅଭିକୃତ ଯେଉଁଭଳି ଭାବରେ ଶରୀର ତମେ ଯେଉଁ ନେଇଥିଲ ସେଭଳି ଭାବରେ ଶରୀରରେ ପ୍ରଦାନ କର, ବରୁଣଦେବଙ୍କୁ ଆଜ୍ଞା ଦେଲେ, ଆସୁ ପ୍ରଦୀୟତାମ। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ସମୁଦ୍ର, ବର୍ତ୍ତମାନ କହୁଛନ୍ତି ଶ୍ଳୋକ 40 କୁହାଯାଉଛି, ନ ଚାହାର୍ଷ ମହଙ୍ଗଦେବ ଦୈତ୍ୟ ପଞ୍ଚଜନ ମହାନ ଅନ୍ତର୍ଜଳ ଚର କୃଷ୍ଣ ଶଙ୍ଖ ରୂପ ଧରୋ ସୁର। ତେଣୁ ସେ କହୁଛନ୍ତି, ପ୍ରଭୁ ହେ ଦେବ, ହେ କୃଷ୍ଣ, ହେ ଦେବ ହେ କୃଷ୍ଣ, ଅହଂ ନ ଚ ଆହର୍ଷଂ, ମୁଁ ସେ ତାଙ୍କର ସେ ପୁତ୍ରକୁ ମୁଁ ନେଇନାହିଁ, ନ ହୃତବାନ, ପରନ୍ତୁ ଅନ୍ତର୍ଜଳଚର କହିଲେ ମୋର ଜଳ ଭିତରେ ଥିବା ଶଙ୍ଖ ରୂପଧର ଅସୁର ଗୋଟେ ରହିଛି, ଅସୁର ଶଙ୍ଖାସୁର ଗୋଟେ ରହିଛି, ପଞ୍ଚଦତା ନାଁ ହେଉଛି ପଞ୍ଚଜନ, ପଞ୍ଚଜନ ଭଗବାନଙ୍କର ଶଙ୍ଖର ନାମ ହେଉଛି ପଞ୍ଚଜନ୍ୟ, ପାଞ୍ଚଜନ୍ୟ ଶଙ୍ଖ, ଏଇ ପଞ୍ଚଜନ ଅସୁରରୁ ସେ ଶଙ୍ଖଟି ଆଣିଥିଲେ ଭଗବାନ, ତାର ଶରୀରରେ ରହିଥିଲା ସେ ଶଙ୍ଖ, ଏ ଭଗବାନଙ୍କ ଜଣେ ପାର୍ଷଦ କି ଅଭିଶାପଗ୍ରସ୍ତ ହୋଇ ସେ ଏଇଭଳି ଭାବରେ ଶଙ୍ଖ ରୂପ ଧାରଣ କରିଥିଲେ, ତେଣୁ ସେଇଟାକୁ ପଞ୍ଚଜନ ଅସୁର ଶରୀରରୁ ଆସିଥିବା ତାଙ୍କ ନାଁ ହେଉଛି ପାଞ୍ଚଜନ୍ୟ, ପାଞ୍ଚଜନ୍ୟ ଋଷିକେଶ, ପଞ୍ଚଜନ୍ୟ ଋଷିକେଶ ଦେବଦତ୍ତଙ୍କ ଧନଞ୍ଜୟ, ଭଗବାନଙ୍କ ଶଙ୍ଖ ହେଉଛି ପଞ୍ଚଜନ୍ୟ ଶଙ୍ଖ। ତେଣୁ ତନ୍ ନାମକ ମହାନ ଦୈତ୍ୟ ମୋର ଜଳ ଭିତରେ ରହିଛି, ପଞ୍ଚଜନ ଅସୁର ରହିଛି, ପଞ୍ଚଜନ ଅସୁର ସିଏ ବୋଧେ ନେଇଥାଇପାରେ, ମୁଁ ନେଇ ନାହିଁ ଆପଣଙ୍କ ଗୁରୁପୁତ୍ରକୁ। ଏଇଭଳି ଭାବରେ ଯେତେବେଳେ କହିଲେ ପଞ୍ଚଜନ୍ୟ ଅଢ଼ାଅଶୀ ଦ୍ୱିତୀୟ ଶେଷ ଶଙ୍ଖାସୁର ଆପଣ ଗୁରୁପୁତ୍ରଙ୍କୁ ଅପହରଣ କରିଛି, ହେଇଥାଇପାରେ କରିଥାଇପାରେ, ମୁଁ ନେଇ ନାହିଁ। ଏଇଭଳି ଭାବରେ ଯେତେବେଳେ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି, ଦେବ ହେ କ୍ରୀଡ଼ାପରତି ତ୍ୱଂ ସର୍ବଂ ଜାନନ୍ନପି ଯତ୍ ଏବଂ ଆଜ୍ଞାପୟସି କୃଷ୍ଣ। ଦେବ ଶବ୍ଦର ଅର୍ଥ ହେଉଛି ଯେ କ୍ରୀଡ଼ାପର ଭଗବାନ ସବୁକିଛି ଜାଣନ୍ତି, ସର୍ବଂ ଜାନନ୍ନପି ତଥାପି ଆପଣ ଏଭଳି ଆଜ୍ଞା ଦେଉଛନ୍ତି, ମୁଁ କ'ଣ କହିବି ଆଉ ଆପଣଙ୍କୁ। ଦେବ ଆପଣ ତ ସବୁ ଜାଣନ୍ତି, ଆପଣଙ୍କର କ୍ରୀଡ଼ା, ଆପଣଙ୍କର ଲୀଳା, ଏ ଲୀଳାକୁ ସମସ୍ତେ ମନେ କରିବେ, ମନେ ରଖିବେ ବା ସ୍ମରଣ କରିବେ, ଆନନ୍ଦିତ ହେବେ। ଆପଣ କ୍ରୀଡ଼ାପର ଲୀଳା ପୁରୁଷ, ଲୀଳା ପୁରୁଷୋତ୍ତମ ସିଏ କୃଷ୍ଣ ବୋଲି କହିଲେ, କହିଲେ ଅର୍ଥ ହେଉଛି ସର୍ବଚିତ୍ତାକର୍ଷକ, ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରିବେ କୃଷ୍ଣ। ସେଥିପାଇଁ କୃଷ୍ଣ ଶବ୍ଦ ବ୍ୟବହାର କଲେ, ହେ ଦେବ ହେ କୃଷ୍ଣ ଦୁଇଥର ସମ୍ବୋଧନ କରିଛନ୍ତି। ସହଜ ବିନୋଦ ପରତ୍ୱାଦିତି କୃଷ୍ଣ କହିଲେ, ସହଜ ବିନୋଦ ପରତ୍ୱାଦ ଭଗବାନ ବିନୋଦ ଏଇଭଳି ଭାବରେ ଲୀଳାରେ ଲୀଳାରେ ସବୁ କାର୍ଯ୍ୟ କରିବେ, ବିନୋଦ ଭାବରେ କାର୍ଯ୍ୟ କରିବେ। ତେଣୁ 41 ଶ୍ଳୋକରେ କୁହାଯାଉଛି, ଆସ୍ତେ ତେନାହୁତୋ ନୂନଂ ତତ୍ଶ୍ରୁତ୍ୱା ସତ୍ୱରଂ ପ୍ରଭୁ ଜଳମାବିଶ୍ୟ ତଂ ହତ୍ୱାନ ଅପଶ୍ୟତ ଉଦରେ ଅର୍ଭକମ୍। ଭଗବାନ କ'ଣ କଲେ ନା, ଗୁରୁପୁତ୍ର ନୂନଂ କହିଲେ, ନିଶ୍ଚିତ ତେନ ଅସୁରେଣ ଆହୃତ ଅପହୃତ ଆସ୍ତେ ତଂ ବଚନ ଶ୍ରୁତ୍ୱା, ସମୁଦ୍ରଙ୍କ ଯେଉଁ କହିଲେ ସେଇ ପଞ୍ଚଜନ୍ୟ ନେଇଥାଇପାରେ, ତେଣୁ ଏଇଟା ଶୁଣିକିରି ଭଗବାନ କହିଲେ ନିଶ୍ଚିନ୍ତ ଭାବରେ ସେଇ ନେଇଛି କହିକିରି, ସତ୍ୱରଂ ଜଳଂ ଆବିଶ୍ୟ ଜଳ ଭିତରେ ପ୍ରବେଶ କଲେ ଭଗବାନ, ସତ୍ୱରଂ ସାଙ୍ଗେ ସାଙ୍ଗେ ଜଳ ଭିତରେ ପ୍ରବେଶ କଲେ। ଆମର ଏମିତି ଯେମିତି ବଙ୍ଗୋପସାଗରରେ ଯେଉଁ ରହିଛି ଆମର ପୁରୀରେ ସମୁଦ୍ରରେ ଯେଉଁ ଯେତେ ଢେଉ ରହିଛି, ସେପଟେ ସେତେ ଏତେ ଢେଉ ନାହିଁ, ଢେଉଟା ଟିକେ କମ୍ ରହିଛି, ଏପଟେ ବହୁତ ଢେଉ, ସେପଟେ ବେଶୀ ଢେଉ ନାହିଁ, ନଦୀ ଭଳିଆ ରହିଛି ସିଏ। ଯାହା ବି ହଉ, ଢେଉ ଥିଲେ କ'ଣ ନଥିଲେ କ'ଣ ଭଗବାନ ସିଏ, ତେଣୁ ସିଏ ସତ୍ୱରଂ ଜଳଂ ଆବିଶ୍ୟ ସାଙ୍ଗେ ସାଙ୍ଗେ ସିଏ ଜଳ ଭିତରେ ପ୍ରବେଶ କଲେ, ଏବଂ ତମ୍ କହିଲେ ଅସୁରଂ ହତ୍ୱା, ଅସୁରକୁ ହତ୍ୟା କରିଦେଲେ ସାଙ୍ଗେ ସାଙ୍ଗେ, ଅସୁରଂ ହତ୍ୱା ଉଦରେ ତସ୍ୟ ଜଠରେ ଅର୍ଭକମ୍ କହିଲେ, ଗୁରୁପୁତ୍ରଂ ଶିଶୁ ନ ଅପଶ୍ୟତ। ଭଗବାନଙ୍କ ଲୀଳା, ଗୁରୁପୁତ୍ର ଯଦି ଥିଲେ ମଧ୍ୟ ସେ ଖାଇଥିଲେ ମଧ୍ୟ ସେ କ'ଣ ତା ଭିତରେ କିଛି ରହିଥାନ୍ତା କି, ପାଇଲେ ନାହିଁ, ଦେଖିପାରିଲେ ନାହିଁ, ଏ ଭଗବାନଙ୍କ ଅଦ୍ଭୁତ ଲୀଳା। ଏଠି କୁହାଯାଉଛି 41 ନମ୍ବର ଶ୍ଳୋକରେ କହୁଛନ୍ତି, ଶଙ୍କାସୁର ଏଇ ଜଳରେ ଅଛି, ଏଇଟା ବୈଷ୍ଣବ ତୋଷଣୀରେ ଏଇ ସନାତନ ଗୋସ୍ୱାମୀ ଏଇଟା କହିଛନ୍ତି, ସେଇଟାକୁ ବିଶ୍ୱନାଥ ଚକ୍ର ଠାକୁର ଉଦ୍ଧାର କରିଛନ୍ତି, ଆମେ ସନାତନ ଗୋସ୍ୱାମୀ କଥା ଶିକ୍ଷା କହିବା କ'ଣ ଦେଇଛନ୍ତି ପରପୋର୍ଟ। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଆବିଶ୍ୟ କହିଲେ ଏକାକୀ ପ୍ରବେଶ୍ୟ, ଯଦିଓ ସେଠି ବଳରାମ ଥିଲେ କିନ୍ତୁ ବଳରାମ ପ୍ରବେଶ କଲେ ନାହିଁ, ଏକାକୀ ନିଜେ ପ୍ରବେଶ କଲେ ଶ୍ରୀ ଭଗବାନ ଏବ ଇତି ଜ୍ଞେୟମ୍, ଏକାକୀ ଯାଇଛନ୍ତି ଭଗବାନ, ଆଉ କିଏ ଯାଇନାହାନ୍ତି। ତଚ୍ଚ ରଥ ରକ୍ଷଣ ଦ୍ୟର୍ଥଂ ଶ୍ରୀ ବଳଦେବ ସ୍ୱ ତୀରେ ସ୍ଥାପନାତ୍, ସେ ଯେଉଁ ମହାନ ରଥକୁ ନେଇକି ଯାଇଥିଲେ, ସେ ରଥକୁ ରକ୍ଷା କରିବା ପାଇଁ ଭଗବାନ ମହାପ୍ରଭୁ ବଳଦେବ ସେଠି ରହିଲେ, କୃଷ୍ଣ ଭିତରେ ପ୍ରବେଶ କଲେ, ଜଳ ଭିତରେ ପ୍ରବେଶ କଲେ। ତେଣୁ ଜଳ ଭିତରେ ଯେତେବେଳେ ପ୍ରବେଶ କଲେ, 42-44 ଏ ତିନୋଟି ଶ୍ଳୋକରେ କୁହାଯାଉଛି, ତଦଙ୍ଗଂ ପ୍ରଭବଂ ଶଙ୍ଖଂ ମାଦାୟ ରଥମାଗମତ୍ ତତଃ ସ୍ୱୟଂ ମନି ନାମ ଯମସ୍ୟ ଦୈତାଂ ପୁରୀଂ ଗତ୍ୱା ଜନାର୍ଦ୍ଦନଂ ଶଙ୍ଖଂ ପ୍ରଦଦ୍ମୌ ସହଳା ସହଳାୟୁଧ ଶଙ୍ଖଂ ନିର୍ଦ୍ରା ନିର୍ହାଦମାକର୍ଣ୍ଣ୍ୟ प्रजा संयमनोजम तयोसपर्जं महतीं चक्रे भक्त्युपवृणीतम् उवाच वनतः कृष्णं सर्वभूताशयाळयं लीला मनुष्योर्विष्णु जुवयोः करवाम किम्। तेणु ये तीनोटी श्लोकरे कहुचि जे तद अंग प्रभवं कहले तस्य असुरस्य अंग जातं शंखं आदाय रथं आगमत। तेणु से शंखासुर को हत्या करी ता भितरे गोटे रथ शंख देखिले से शंख को आणिकी आसिले भगवान से शंख नाम होती पंचजन शंख। तेणु तथा स हलायुध हलायुध कहीं कहगला बलदेव न कही हलायुध कहीं कहगला हलायुध न बलदेव न सहित भगवान बलदेव तर हलायुध को प्रकट करते। तेणु से बलदेव सहित जनार्दन श्रीकृष्ण जनार्दन करे सी श्रीकृष्ण जमस्य संजीवनी नाम तमनी दईतांग प्रियांग पुरी जमंकर पुरी हूँ संजीवनी पुरी संजमनी पुरी नाम रही जमराज को पुरी तर कैपिटाल से जमराज कर संजमनी पुरी जा तमनी प्रियांग जमराज बहुत फेवरेट स्थान से प्रियांग पुरी गत्वा शंख पदद्मऊ शंख को बादन कले शंख पंचजन शंख जमी आम भगवद गीतार कहगला तथा श्वेत हाइट जुक्ति महती चंदन स्थित माधव पांडव सैव दिव्य शख प्रदत्तु पांचजन ऋषिकेश ऋषिकेश पंचजन शख नाद है। तेणु से शख नाद कले जमराज जे तर धाम रहीकि किए कौन कर हिसाब रखुं आ भगवान आसी से पहुँची गले शख नाद कले सी कौन जापरिवे ना जमराज आम ये कौन कर ये कौन किए कौन करसबू जमराज हिसाब रखुं चित्र जमराज कथा छाड़ू चित्रगुप्त सब हिसाब रखी दौरान विराट बड़ा कंप्यूटर रही सी रही जड़े आमर किए जो व्यासदेव जो थे सत्यवती पिता नाना बोली कह व्यासदेव माँ सत्यवती पिता नाना सी कहले मोर नाती हूँ भगवान का जन अवतार आउ मु कहीं मृत्यु प्राप्त होगी मुझे मृत्यु चाहूना से मोर व्यवस्था करदे टे व्यवस्था कर दि झी को कहले झी कहला पु को कहला जो तोर नाना चाहती आठ मरबना कौन व्यवस्था करदे पारू व्यास कह ठीक अच्छे मो हाथ तो किसी ना ये जो रही ये दायित्व जमराज रही पाक जावा कह अनुरोध करवा सी जहाँ करेंगे जमराज पाक गले जमराज जो देखिले सी आस व्यासदेव तर नाना सहित आसमराज जो व्यासदेव को प्रणाम कले व्यासदेव व्यासदेव कितु जन ये नुहति महाजन नुहति जदि समस्त शास्त्र रचना कले कि व्यासदेव महाजन नुहत जमराज हो महाजन जहा हूँ महाजन से जानती केमी साधु को केमी भगवान अवतार सीए व्यासदेव भगवान सत्यावेश अवतार भी कह जाए व्यासदेव एवं प्रभुपाद कहुए सी मैं जन सत्यावेश अवतार व्यासदेव भाई सी जन सत्यावेश अवतार। तेणु जमराज आज सम्मान प्रदर्शन कर पचारे कौन चाहते कहीं आसिले ये किए व्यक्ति जनक ना ये मोर नाना हे इंट्रोडक्शन देदेले ये मोर नाना हे आए चाहती आंकर मृत्युटा को बंद कर दियो ये जमी आ मृत्युवरण न करे ये चाहते टे कौन व्यवस्था करहब कि ना मोर तो हाथ में किसी ना पूर्व आउ जन क्या पाक सब जब सब जमराज पाक लास्ट को आसवे पूर्व जब ये प्रलय दायित्व रही शिवजी शिवजी प्रलय कर ना प्रथम कले ब्रह्मा पाक गले ब्रह्मा हो विधि किए के वर्ष बचे से सब व्यवस्था कर विधि जन्म ऐश्वर्य श्रुतश्री आम पूर्व कर्मफल अनुसार ब्रह्मा सब व्यवस्था करदे किए के वर्ष बचे ତେଣୁ ବ୍ରହ୍ମାଙ୍କ ପାଖକୁ ଯାଇ କହିଲେ, ବ୍ରହ୍ମା ଯେତେବେଳେ ଦେଖିଲେ ଭଗବାନ ଆସୁଛନ୍ତି, ଭଗବାନଙ୍କର ଅବତାର ବ୍ୟାସଦେବ, ସେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ପଚାରିଲେ, କ'ଣ ଚାହୁଁଛନ୍ତି? ନା ଏମିତି ମୋର ଏ ନାନା ହେବେ, ୟାଙ୍କୁ ଟିକେ ୟାଙ୍କର ଯେଉଁ ରହିଛି ମୃତ୍ୟୁ ଯୋଗ ରହିଛି ତାକୁ ସେ ବନ୍ଦ କରିଦେବେ, ଆଉ ସେ ମୃତ୍ୟୁବରଣ କରିବେ ନାହିଁ। ତେଣୁ ବ୍ରହ୍ମା କହିଲେ, ସେଇଟା ତ ମୋ ହାତରେ ନାହିଁ, ମୋତେ ଖାଲି ମୋର ଯାହା ଅର୍ଡ଼ର ଅଛି ଉପରୁ, ଯାହା ହାଇକମାଣ୍ଡ ଯାହା ଅର୍ଡ଼ର ଦେଇଛନ୍ତି ସେଇଟା ମୁଁ କରିବି, ହେଡ଼ ଅଫ୍ ଡିପାର୍ଟମେଣ୍ଟ ଅର୍ଡ଼ର ଦେଇଛନ୍ତି ସେଇଟା ମୁଁ କରିବି। ତେଣୁ ଏଇ ଯେଉଁ ପ୍ରଳୟ ଦାୟିତ୍ୱରେ ଅଛନ୍ତି ଶିବଜୀ, ତାଙ୍କ ପାଖକୁ ଯିବା ଚାଲନ୍ତୁ। ତେଣୁ ବ୍ରହ୍ମା ତାଙ୍କୁ ନେଇକରି ବ୍ୟାସଦେବ ଏବଂ ସେ ତାଙ୍କର ନାନାକୁ ସବୁ ଧରିକିରି ଯାଇ ପହଞ୍ଚିଲେ, ଶିବଜୀଙ୍କ ପାଖରେ ପହଞ୍ଚିଗଲେ। ଶିବଜୀ ଭଗବାନଙ୍କର ଧ୍ୟାନରେ ରହିଛନ୍ତି, ରତ ରହିଛନ୍ତି। ଯେତେବେଳେ ବ୍ରହ୍ମା ଆସିଲେ ତାଙ୍କ ପିତା ତାଙ୍କୁ ପଚାରିଲେ, ସମ୍ମାନ ପ୍ରଚାର କରି, କ'ଣ ହେଲା ପିତାଜୀ, କାହିଁକି ଏଠିକି ଆସିଲେ, ମୋତେ କହିଥାନ୍ତି, ମୁଁ ଯାଇଥାନ୍ତି। ନା ଏମିତି ଏ ବ୍ୟାସଦେବ ଆସିଛନ୍ତି, ତାଙ୍କର ଇଏ ହେଉଛନ୍ତି ନାନା, ସେ ଚାହୁଁଛନ୍ତି ତାଙ୍କର ମୃତ୍ୟୁଟାକୁ ବନ୍ଦ କରିଦେବା ପାଇଁ ଟିକିଏ ବ୍ୟବସ୍ଥା କରିପାରିବ ତୁମେ? ନା ମୁଁ ତ ଆପଣ ତ ଜାଣନ୍ତି ମୋର ହାତରେ ଅଛି ସେଇଟା, ମୁଁ କିଛି କରିପାରିବି? ସେ ରହିଛନ୍ତି କାଳ, କାଳପୁରୁଷ ରହିଛନ୍ତି, କାଳପୁରୁଷ ସବୁ ବ୍ୟବସ୍ଥା କରୁଛନ୍ତି। ଅନନ୍ତ କାଳ କାଳସ୍ମୀ ଲୋକକ୍ଷୟକୃତ ପ୍ରବୃଦ୍ଧ, ଭଗବତ ଗୀତାରେ ଭଗବାନ କହିଲେ। ତେଣୁ ବ୍ରହ୍ମା ଶିବ ବ୍ୟାସଦେବ ତାଙ୍କର ନାନା ଯାଇ ପହଞ୍ଚିଲେ କାଳପୁରୁଷ ପାଖରେ, କାଳପୁରୁଷ ପାଖରେ ପହଞ୍ଚିଲେ। କାଳପୁରୁଷ ପଚାରିଲେ, କ'ଣ ହେଲା ଆପଣ କାହିଁକି ଆସିଲେ? ରାମଜୀଙ୍କର କଥାରେ ମଧ୍ୟ ମୁଁ ଶୁଣୁଥିଲି, ଗୋଟେ ଦେଖୁଥିଲି, ରାମଜୀଙ୍କର ମଧ୍ୟ ସେଇଭଳି ଭାବରେ ଆସିବ ସମୟ, ଲକ୍ଷ୍ମଣ ଦେବଙ୍କୁ ସେ ଇଏ କରିଦେବେ, ବିତାଡ଼ିତ କରିଦେବେ, ଏଇ ଗୋଟେ କଥା ରହିଛି ସେସବୁ। ଯାହା ହଉ, କାଳପୁରୁଷ ପଚାରିଲେ ଯେ କ'ଣ ପାଇଁ ଆପଣମାନେ ଆସିଲେ, ସେସବୁ ଇଣ୍ଟ୍ରୋଡକ୍ସନ୍ ଦେଲେ। ଇଏ ହେଉଛି ଶିବଜୀ କହିଲେ, ମୁଁ ଶିବଜୀ, ଇଏ ହେଉଛି ବ୍ରହ୍ମା, ଇଏ ହେଉଛନ୍ତି ବ୍ୟାସ, ଇଏ ହେଉଛନ୍ତି ତାଙ୍କର ନାନା, ଆମେ ଆସିଛୁ, ତାଙ୍କର ଯେଉଁ ଅନ୍ତ୍ୟ ମୃତ୍ୟୁ ରହିଛି ଏଇଟାକୁ ଟିକେ ବନ୍ଦ କରିଦିଅ, ତୁମେ କାଳପୁରୁଷ ତୁମେ ବନ୍ଦ କରିଦେଇପାରିବ? କାଳପୁରୁଷ କହୁଛି, ଆପଣମାନେ ତ ସବୁ ଜାଣନ୍ତି, ଶିବଜୀ ବ୍ରହ୍ମାଜୀ ଆପଣ ତ ସବୁ ଜାଣନ୍ତି, ମୁଁ ଆପଣଙ୍କୁ କ'ଣ କହିବି? ମୋ ହାତରେ କିଛି ଅଛି? ମୋ ଉପରେ ଅଛି ହାଇକମାଣ୍ଡ ଅଛି, ତାଙ୍କ ପାଖରେ ଯିବ ନା? ମୋ ପାଖରେ କ'ଣ କିଛି ଅଛି? ତଥାପି ଆପଣ ଯେତେବେଳେ ଆସୁଛନ୍ତି, ଚାଲନ୍ତୁ ମୁଁ ରେକମେଣ୍ଡ କରିଦେବି, ଚାଲନ୍ତୁ ମିଶିକି ଯିବା। କହି ସମସ୍ତେ ଆସି ପହଞ୍ଚିଗଲେ, କିଏ କିଏ? କାଳପୁରୁଷ, ଶିବ, ବ୍ରହ୍ମା, ବ୍ୟାସ, ତାଙ୍କର ନାନା ପାଞ୍ଚ ଆସି ପହଞ୍ଚିଗଲେ। କେଉଁଠି? ଯମରାଜ ପାଖରେ ଆସି ପହଞ୍ଚିଗଲେ, ଯମରାଜ ପାଖରେ ସବୁ ହିସାବ ରହୁଛି। ତେଣୁ ଯମରାଜ ଯେତେବେଳେ ଦେଖିଲେ, ତାଙ୍କୁ ପ୍ରଣାମ କଲେ ସବୁ, କ'ଣ ଆପଣମାନେ, ଓହୋ ଭାଗ୍ୟ ଆମର, ଆପଣମାନେ କେମିତି ଆସି ଏଠି ପହଞ୍ଚିଗଲେ, ଆମେ ତ ଆପଣଙ୍କୁ ଡାକିନାହୁଁ, ଆପଣ କେମିତି ଆସିବେ ପହଞ୍ଚିଗଲେ? ତେଣୁ ସବୁ କୁହାଗଲା ତାଙ୍କୁ ଯମରାଜକୁ। କହିଲେ, ଆଚ୍ଛା ଦେଖିବା, ମୋ ହାତରେ ତ କିଛି ନାହିଁ, ଦେଖିବା କ'ଣ ହେଉଛି। ଆମେ ତାଙ୍କର ଆସିଷ୍ଟାଣ୍ଟ ଡାକିଲେ, ଚିତ୍ରଗୁପ୍ତଙ୍କ ପାଖକୁ ଆସିଷ୍ଟାଣ୍ଟ ଡାକିଲେ ନାହିଁ, ସେମାନେ ସମସ୍ତେ ଯାଇ ପହଞ୍ଚିଗଲେ ଚିତ୍ରଗୁପ୍ତଙ୍କ ପାଖରେ। ଚିତ୍ରଗୁପ୍ତଙ୍କ ଅଫିସ୍ ରହିଛି, ବହୁତ ବିରାଟ ବଡ଼ ଅଫିସ୍ ରହିଛି, ବଡ଼ ବଡ଼ କମ୍ପ୍ୟୁଟର ସବୁ ଲାଗିଛି। ତେଣୁ ସେଠି ଯାଇ ପହଞ୍ଚିଗଲେ ଚିତ୍ରଗୁପ୍ତ ଆସି ପ୍ରଣାମ କଲେ, କ'ଣ ହେଲା ପ୍ରଭୁ, ଆପଣମାନେ କାହିଁକି ମୋ ପାଖକୁ ଆସିଲେ? ମୋତେ ଡାକିଥାନ୍ତି, ମୁଁ ଆପଣଙ୍କ ପାଖକୁ ଯାଇଥାନ୍ତି। ନା ଇଏ ଯେଉଁ ଆସିଛନ୍ତି ବ୍ୟକ୍ତି, ଇଏ ଯେଉଁ ବ୍ୟାସଦେବଙ୍କ ନାନା ହେବେ, ଦେଖିଲେ ତାଙ୍କର କେତେ କ'ଣ ଅଛି, ଆୟୁଷ ଅଛି, କିଛି ବ୍ୟବସ୍ଥା କରିହେବ କିଛି? ତେଣୁ ସେ ଦେଖିଲେ, ସେ ଲେଖା ହେଇଛି କ'ଣ ନା, ଯେତେବେଳେ ସେ ବ୍ୟକ୍ତି ବ୍ୟାସଦେବଙ୍କ ସହିତ, ବ୍ରହ୍ମାଙ୍କ ସହିତ, ଶିବଙ୍କ ସହିତ, କାଳପୁରୁଷଙ୍କ ସହିତ, ଯମରାଜଙ୍କ ସହିତ ଏଠି ଉପସ୍ଥିତ ହେବେ, ସେଇଠି ସେ ମୃତ୍ୟୁବରଣ କରିବେ, ସେଇଠି ସେ ମୃତ୍ୟୁବରଣ କରିଗଲେ। ତେଣୁ ଯମରାଜ ନିୟମ ରହିଛି, ଗୋଟିଏ ଏପଟ ସେପଟ ହେଇପାରିବ ନାହିଁ, ଯମରାଜଙ୍କର ନିୟମ କେହି ଭଙ୍ଗ କରିପାରିବେ ନାହିଁ। କିନ୍ତୁ ଭଗବାନ ସବୁକିଛି କରିପାରିବେ, ଏଇ ଭଗବାନ, ସିଏ ସମସ୍ତଙ୍କ ଉପରେ ଭଗବାନ। ସେଇ ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ, ଶଙ୍ଖନାଦ କରିଦେଲେ, ଯମରାଜ ଜାଣିପାରିଲେ ସ୍ୱୟଂ ଭଗବାନ ଆସିଛନ୍ତି, ମୋର ପ୍ରଭୁ ଆସିଛନ୍ତି କହି ଆସି, ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ଯମରାଜଙ୍କ କଥା, କେମିତି ତାଙ୍କର ଭଗବାନ ପ୍ରଭୁ ହେଉଛନ୍ତି ଭଗବାନ କୃଷ୍ଣ କହିଛନ୍ତି। ସେ ଏତାବାନ ଏବେ ଲୋକେସ୍ମିନ୍ ପୁଂସା ଧର୍ମ ପରସ୍ମୃତ ବାସୁଦେବ ଭଗବତୀ ତ ନାମ ଗ୍ରହଣାଦିଭି, ତାଙ୍କର ଯମରାଜଙ୍କ ଦୂତମାନଙ୍କୁ କହିଲେ, ଦୂତମାନେ ଶୁଣ, ଶ୍ରେଷ୍ଠ ଧର୍ମ କ'ଣ ମୁଁ ତୁମକୁ ବର୍ତ୍ତମାନ କହୁଛି, ଆଗରୁ କହିନଥିଲି ଏବେ କହୁଛି। ଏତାବାନ ଏବ ଲୋକେସ୍ମିନ୍, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଏଇଟା, ତୁମେ ଜାଣିଥାଅ। କ'ଣ ନା, ବାସୁଦେବ ଭଗବତୀ ଭକ୍ତିଯୋଗ ଭଗବତୀ, ଭଗବାନଙ୍କୁ, ଭଗବାନଙ୍କ ପ୍ରତି ଭକ୍ତି ଆଚରଣ କରିବା, ନା ଭକ୍ତିର କେଉଁଟା ଶ୍ରେଷ୍ଠ, ନା ତ ନାମ ଗ୍ରହଣାଦେବୀ, ହରେ କୃଷ୍ଣ ହରେ କୃଷ୍ଣ। कृष्णा कृष्णा हरे हरे, हरे राम राम राम। तेणु आज जमराज निजे दूत मान से क्या कही, तेणु स्वयं भगवान आसी पहुँची जाइंट जहाँ नाम हूँ श्रेष्ठ आगवान आसी पहुँचा कथा कौन कह शख निराद ये कहती ना कहीदेली ना सब कथा ना कही कि तदंग प्रभव कहले तस् असुर अंगजात शख आदाय रथं आगमत ए सरी जनार्दन संजीवनी नाम दयिता पुरी गत शख प्रदमऊ शख जो नाद कले प्रजासं संजमन प्रजा शासक भगवद गीतार भगवान कहले जम संजमता महम दमनकार भितर मुझे जम जमराज भगवान जन विभूति से भगवद गीता दशम अध्याय भगवान कहले तेणु प्रजा संजमन प्रजा मान को शासक करती जम शख निराद शखध्वनि शुणिले से शख निराद शखध्वनि शुणी आकर्ण्य तयो शुणिकी सांगे सांगे जापारे मोर प्रभु आणु सांगे सांगे कार्य जो चलता सब बंद करी रामकृष्ण यो भक्ति प्रभृत आसी भक्ति रे भगवान को परमया भक्तिया वर्जित वर्जित तमाम महती सपर्जांग बहुत पूजा कले भगवान कर भगवान से आसन इत्यादि पूजा कले महती पूजा सपर्जांग चक्रे पूजा कले प्रथम अवनत तापर विनोद भाव मस्तक नुआईकर सर्वभूताशयालय सर्वभूताशयालय भगवान जे कि सर्वसांग भूतानाम आशया अंतकरणानी आलयो निवास जस्य तांग तंग भगवान समस्त हृदय से रही से भगवान को कृष्ण उवाच भगवान कहले कथा मास कौन कहले हे विष्णु प्रार्थना करी कौन हाथ जोड़ी मस्तक नत करी अवनत मस्तक हाथ जोड़ी कह विष्णु लीला मनुष्य हो आपण लीलारे मनुष्य रूप धारण करुवय हो आप दुईज कृष्ण बलदेव हो कि कौन करी मुवक आपणकर एकला ईश्वर कृष्ण आर सब नृत्य ये जमराज दूत मैंने जान नए भावुले जमराज हूँ श्रेष्ठ भगवान आउर आई नहांती तेणु जमराज आम से शुणुले ना जंग ब्रह्मा वरुणेन्द्र रुद्र मरुत सुनती दिव्य स्तवीर समस्ते भगवान को स्तव करती ये जमराज स्तव करूँ करवाम हे हे विष्णु लीला मनुष्य हो जुबई हो कि करवाम पूजा पूजी सरलापर तुम यही भाव कौन प्रभु कौन करूँ आम आपण सेवा मुझे कौन करी तेणु ये श्लोक तीनोटी श्लोक भाष्य विश्वनाथ चक्रवर्ती ठाकुर कौन रथमागम इति रथ रथमागम मत इति रथम कहले तत्रस्थ बलदेव च तीर स्थापित से जो जो प्रभास क्षेत्र में समुद्र निकट रथ को रखी स्वयं एकक एव कृष्ण सर्वज्ञत्वा तत्र गुरुपुत्रा प्राप्तिम जाननपि तद अन्वेषण मिशेन स्वयं शख मानुष्यदी ज्ञम भगवान जानते ना भर नम गुरुपुत्र नथिबे किंतु भगवान से जानते कौन ना गुरुपुत्र जाणी गले कौन पाई ना यख को उद्धार करेंगे शख चूड़ा जो ये जो शख ये हूँ प्रकृति भगवान शख चूड़ा अलग ये अलग शख जे ये भगवान पार्षद ये अभिशापग्रस्त ही बर्तमान शख रूप प्राप्त होती तेणु भगवान ताकि अंग प्रभव मीति चिन्मयत्वा नित्या पांचजन से जय विजय बत सुरत्व मीति केचित आहु ये कह जय विजय भाई जमी अभिशापग्रस्त होते से भाव ये भगवान पार्षद थे तेणु सी वर्तमान अभिशापग्रस्त होकर पंचजन शख होती तथा पंचजन हत्वा ग्राह रूपम महासुरम यही पंचजन जो असुर था हत्या करी तन्मध्यस्थ स जग्राह शखग्रस्त ही जत् पुरे भितर से शखटी से भगवान ग्रहण कले करी अति अवंती खंड ବନଦୃଷ୍ଟେ ତଦଙ୍ଗ ମଧ୍ୟ ପ୍ରକର୍ଷଣ ଭବ ଅବନ୍ତୀ ଖଣ୍ଡରେ ଏଇଟା ବର୍ଣ୍ଣନା କରାଯାଇଛି। ତିଥି ଯଶ୍ୟ ତମ୍ ଇତି ଚ କେଚିତ୍ ବ୍ୟଚକ୍ଷତେ ଶଙ୍ଖଂ ପ୍ରଦତ୍ମ ଇତି ଧନିଂ ଶ୍ରାବୟିତ୍ୱା ତ ଏଇ ଯେଉଁ ଯେତେବେଳେ ଯାଇ ପହଞ୍ଚିଲେ ଯମରାଜ ସଞ୍ଜୀବନୀପୁରରେ ପହଞ୍ଚିଲେ ଶଙ୍ଖ ଯେତେବେଳେ ନାଦ କଲେ ସେଇଟାକୁ ଶୁଣି ସର୍ବାନେବ ନାରକାନ୍ ଜୀବାନ୍ କୃପା ସିନ୍ଧୁ। ଗୋଟିଏ ଲୀଳାରେ ଭଗବାନ ଅନେକ କାର୍ଯ୍ୟ କରନ୍ତି। ସେ ଯାହା ସବୁ ସେଠି ଲୀଳା କଲେ କଲେ ଲେଟେଷ୍ଟ ଲୀଳା ହେଉଛି ଆମ ପାଖରେ ଆମେ ଶୁଣିଲେ ଏଇଟା ଆମେ ଶୁଣି ମଧ୍ୟ ଉପକୃତ ହେଇଯିବା ଆମେ ମଧ୍ୟ କ'ଣ କୃତିକୃତ ହେଇଯିବା। ଇଏ ହେଉଛି ତାଙ୍କ ଲୀଳା। ସେଠି ଯେଉଁ ଶଙ୍ଖନାଦ କଲେ ସେ ଶଙ୍ଖନାଦ କରିବା ଦ୍ୱାରା କ'ଣ ହେଲା ନା ଯଶ୍ୟ ତମ ଇତି ହଁ ତଥା ପଞ୍ଚଜନ ହତ୍ୱା ତନ୍ମଧ୍ୟ ଯେତେ ସେ ଶଙ୍ଖଧ୍ୱନି ଶୁଣିକରି ତତ୍ ଧ୍ୱନି ଶ୍ରାବୟିତ୍ୱା ସର୍ବାନେବ ନାରକାନ୍ ଜୀବନ କୃପା ସିନ୍ଧୁ ସଂସାର ଉଦ୍ଧାରେ ତ ଅବତିଖଣ୍ଡେ ଦୁଷ୍ଟମ। ଅବତିଖଣ୍ଡରେ ଏଇଟା କୁହାଯାଇଛି ସବୁ ନର୍କରେ ଯେତେ ସବୁ ପଞ୍ଚମ ସ୍କନ୍ଧରେ ଆସିବ ଅଠେଇଶଟି ନର୍କ ରହିଛି ସବୁ ନର୍କରେ ଯେତେ ସବୁ ଥିଲେ ଯନ୍ତ୍ରଣା ପାଉଥିଲେ ସେ ଶଙ୍ଖଧ୍ୱନି ଶୁଣିକି ସବୁ ମୁକ୍ତି ପାଇଗଲେ ଭଗବତ ଧାମକୁ ଚାଲିଗଲେ ଶଙ୍ଖଧାମ। ସେ ଶଙ୍ଖଧ୍ୱନି ଶୁଣିକରି ଅବତିଖଣ୍ଡରେ ବର୍ଣ୍ଣନା କରାଯାଇଛି। ଗୋପାଳ ଚପରୀ ମଧ୍ୟ ସେ କଥା କୁହାଯାଇଛି। ଯଥା ଅସିପତ୍ର ବନଂ ନାମ ଶୀର୍ଣ୍ଣପତ୍ର ମଜାୟତ ଗୋଟେ ରହିଛି ନର୍କରେ ଛବିଶଟି ନର୍କ ଗୋଟିଏ ନର୍କ ହେଉଛି ଅସିପତ୍ର। ସେ ଗଛ ଗୋଟେ ଥିବ ଏଭଳି ଭାବରେ ତାର ପତ୍ର ହେଉଛି ଅସି ଖଣ୍ଡା ଭଳିଆ ରହିଥିବ କିନ୍ତୁ ତାର କ'ଣ ହେଲା ଶୀର୍ଣ୍ଣପତ୍ର ମଜାୟତ ତାର ଆଉ ଖଣ୍ଡା ସବୁ ଧାର କୁଆଡ଼େ ପଳେଇଗଲା ସେ ଶଙ୍ଖଧ୍ୱନି ଶୁଣିକିରି। ରୌରବଂ ନାମ ନରକ ନରକମ ରୌରବଂ ଅଭୂତ ତଦା ରୌରବ ଯେଉଁ ନର୍କ ରହିଛି ସେ ଅରୌରବ ହେଇଗଲା ନର୍କ ରହିଲା ନାହିଁ ରୌରବ ହେଇଗଲା ଅରୌରବ। ସେଇଭଳି ଭାବରେ ଅଭୟ ଅଭୈରବଂ ଭୈରବାକ୍ଷ୍ୟମ କୁମ୍ଭୀପାକମ ଅପାଚକମ ଇତ୍ୟାଦି କୁମ୍ଭୀପାକ ଯେଉଁ ରହିଛି ତତଲା କଡ଼େଇରେ ସବୁ ଛଡ଼ା ହେବ ତାଙ୍କୁ ସବୁ ଦମଦଣ୍ଡ ଦିଆଯିବ ସବୁ ସେସବୁ ଶୀତଳ ହେଇଗଲା ଆଉ ନିଆଁ ରହିଲା ନାହିଁ ଶୀତଳ ହେଇଗଲା ସବୁ କୁମ୍ଭୀପାକ ଅପାଚକ ଆଉ କହୁଛି ରୋଷେଇ ହେଇପାରିଲାନି ସେଠି ରୋଷେଇ ମାନେ ସେଇ ଯେଉଁ ଯନ୍ତ୍ରଣା ଦିଆଯାଉଥିଲା ସେ ତେଲ ଯେଉଁ ତେଲ କଟକଟ ହେଇ ଫୁଟୁଥିଲା ସେଥିରୁ ଛଡ଼ା ଯାଉଥିଲା ତାଙ୍କୁ ଆମେ ଯେମିତି ମାଛ ଭାଜୁଛେ କଡ଼େଇରେ ଭାଜୁଛେ କଟକଟ କରି ସେଇଭଳି ଭାବେ ତାଙ୍କୁ ଭଜା ଯାଉଥିଲା ଯେ କଟକଟ କରି ମାଛ ଖାଉଥିଲେ ତାଙ୍କୁ ସେଇଠି କଟକଟ କରି କୁମ୍ଭୀପାକ ନର୍କରେ ଯନ୍ତ୍ରଣା ଦିଆଯାଉଥିଲା ଆଉ ସେ ସବୁ ନାହିଁ ରହିଲା ନାହିଁ ସବୁ କୁମ୍ଭୀପାକ ଯେଉଁ ରହିଛି ଆଉ ନିଆଁ ରହିଲା ନାହିଁ ନିଆଁ ଲିଭିଗଲା। ପାପକ୍ଷୟା ସୁତ ସର୍ବେ ବିମୁକ୍ତା ନରକା ନରାହା ନର୍କରେ ଯେତେ ନର ଥିଲେ ନରକା ନରାହା ସବୁ ବିମୁକ୍ତ ମୁକ୍ତ ପାଇଗଲେ ଏ ଭଗବାନଙ୍କ ଏଭଳି ଲୀଳା ସବୁ ବିମୁକ୍ତା ମୁକ୍ତି ପାଇଗଲେ। କ'ଣ ସେ କରିଥିଲେ ବହୁତ ପାପ କାର୍ଯ୍ୟ କରିଥିଲେ ଆଜି ସେଠି ଭୋଗୁଥିଲେ ସେ କେତେବେଳେ କେମିତି ଏମିତି ଗୋଟେ ଭାଗବତ କଥା ଶୁଣିଦେଇଥିଲେ ବୋଧେ ଭାଗବତ କଥା ଶୁଣିଦେଇଥିଲେ ଯେଉଁ ଗୋଟେ କଥା ରହିଛି ଜଣେ ଅମ୍ବରୀଶ ମହାରାଜ ଆମ ସମୟ ହେଇଗଲାଣି ଅମ୍ବରୀଶ ମହାରାଜ ତାଙ୍କର ଭାଇ ଥିଲେ ଜଣେ ନାସ୍ତିକ ବ୍ୟକ୍ତି ଅମ୍ବରୀଶ ମହାରାଜ ସେ ତାଙ୍କର କେତେ ବଡ଼ ଭକ୍ତ ସିଏ କିନ୍ତୁ ତାଙ୍କ ଭାଇ ହେଉଛନ୍ତି ନାସ୍ତିକ ତେଣୁ ଅମ୍ବରୀଶ ମହାରାଜ ସବୁବେଳେ ପ୍ରାର୍ଥନା କରନ୍ତି ନାରଦ ମୁନିଙ୍କୁ କହିଲେ ଆପଣ ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି ମୋ ଭାଇକୁ ଟିକେ ଉଦ୍ଧାର କରିବେ ନାହିଁ। ନାରଦ ମୁନି ଯାଆନ୍ତି ସମସ୍ତଙ୍କ ପାଖକୁ ଉଦ୍ଧାର କରିବା ପାଇଁ ଚାହାନ୍ତି ଯେତେବେଳେ ଯାଆନ୍ତି ଇଏ କ'ଣ କରିବେ ତାଙ୍କୁ ବିଦାୟ କରିଦେବେ ଗେଟ୍ ପାଖକୁ ବିହାର ଡଗ୍ କୁକୁର ଅଛି କୁକୁର ଛାଡ଼ିଦେବେ ତେଣୁ ନାରଦ ମୁନି ଆଉ ଯାଇପାରନ୍ତି ନାହିଁ ଭିତରକୁ ଯେତେ ଥର ଗଲେ ସେ ବିଦାୟ କରିଦେବେ ତେଣୁ ଗୋଟେ ଥର ଲାଷ୍ଟକୁ କହିଲେ ଦେଖ ଆଉ ଭିତରକୁ ପ୍ରବେଶ କରିପାରିଲେନି ଖାଲି ଏତିକି ଦୂରରୁ କହିଦେଲେ ଶୁଣ ମୁଁ ତ ପଳେଇ ଯାଉଛି ତୁମର ଯେତେବେଳେ ମୃତ୍ୟୁ ହେବ ତୁମେ ଏଇ କଥାଟା ମନେ ରଖିଥିବ ଯେ ମୁଁ ଅଳ୍ପ ସମୟ ସାଧୁସଙ୍ଗ କରିଥିଲି ତାର କ'ଣ ଫଳ ଯମରାଜ ପାଖକୁ ଯଦି ଯିବ ସେଠି ପଚାରିବ ଏଇ କଥା କହି ନାରଦ ମୁନି ଚାଲିଗଲେ। ତେଣୁ ସେ ବ୍ୟକ୍ତିର ମୃତ୍ୟୁବରଣ ମୃତ୍ୟୁ ହେଲା ପରେ ସେ ଯେତେବେଳେ ଯମରାଜ ପାଖକୁ ଯାଇଛନ୍ତି ଦେଖିଲେ ବହୁତ ପ୍ରକାର ତାଙ୍କର ରହିଛି ଲିଷ୍ଟ ସବୁ ପ୍ରକାର ପାପର କାର୍ଯ୍ୟର ଲିଷ୍ଟ ସବୁ ରହିଛି ପଢ଼ାଯାଉଛି ଇଏ କହୁଛନ୍ତି କିଏ ଚିତ୍ରଗୁପ୍ତ କହୁଛନ୍ତି, ତେଣୁ ତାଙ୍କର ସେତେବେଳେ ମନେ ପଡ଼ିଲା ସାଧୁଙ୍କର କୃପା ହେଉଛି ଏଇଟା, କିଛି ସାଧୁ କୃପା ସେ ପ୍ରାପ୍ତ ହୋଇଥିବେ, ଆଜି ସେମାନେ ମୁକ୍ତି ହୋଇଗଲେ, ନହେଲେ ହେଇନଥାନ୍ତେ, ନର୍କରେ ଦଣ୍ଡ ପାଉଥିଲେ। ତେଣୁ ସେ ତାଙ୍କର ମନେ ପଡ଼ିଲା, କହିଲେ ଯମରାଜ କ'ଣ ହେଲା ନା, ଆପଣ ତ ଦଣ୍ଡ ଦେବେ, ମୋର ଗୋଟେ କଥାଟିଏ କହିବାର ଅଛି, ଅନୁମତି ଦେବେ ଯଦି କହିବି ନା କ'ଣ କହୁନ ନା, ମୁଁ ଅଳ୍ପ ସମୟ କିଛି ସାଧୁ ସଙ୍ଗ କରିଥିଲି, ତାର କ'ଣ ଫଳ ଅଛି, କିଛି ରହିଛି କି ଲେଖା ଅଛି ଆପଣଙ୍କର? ଯମରାଜଙ୍କ ଚିନ୍ତା ପଡ଼ିଗଲା, ଅଳ୍ପ ସଙ୍ଗ ସାଧୁ ସଙ୍ଗ କଲେ କ'ଣ ଫଳ ହେବ, କ'ଣ ଫଳ କିଏ କହିପାରିବେ? ଯମରାଜ ସ୍ୱୟଂ ଧର୍ମରାଜ, ସେ ଜାଣିପାରିଲେ ନାହିଁ କ'ଣ ଫଳ, ସେଇଟା କ'ଣ ଫଳ ସେ କହିପାରିଲେ ନାହିଁ। ତେଣୁ ତାଙ୍କର ବୁଦ୍ଧି ହେଇଗଲା, ବୁଦ୍ଧି ଆଉ କାମ କଲା ନାହିଁ, କହିଲେ ଠିକ୍ ଅଛି ଯିବା, ମୋର ଉପରେ ରହିଛନ୍ତି ବ୍ରହ୍ମା, ରହିଛନ୍ତି ବ୍ରହ୍ମା ଭୌତିକ ଜଗତର ଆଦିକର୍ତ୍ତା, ସିଏ ବେଦ ଚାରି ବେଦ ରହିଛି ତାଙ୍କ ମୁଖରେ, ବେଦ ଉଚ୍ଚାରିତ ହେଉଛି, କ'ଣ ଥାଇପାରେ କେଉଁଠି କ'ଣ ଅନୁଭୂତ, ଯେତିକି ମୁଁ ଯେତେ ପାଠ ପଢ଼ିଛି ତା ଭିତରେ ତ ନାହିଁ ସିଲାବସ୍ରେ, ଅଳ୍ପ ସାଧୁ ସହ ଗଲେ କ'ଣ ଫଳ ହେବ। ତେଣୁ ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମାଙ୍କୁ ଯେତେବେଳେ ଏ ପ୍ରଶ୍ନ ପଚରାଗଲା, ସିଏ ମଧ୍ୟ ଚିନ୍ତା କରିଗଲେ କ'ଣ କରିବା, ଇଏ ତାହାର କ'ଣ ଫଳ କ'ଣ ଅଛି କିଛି ଜାଣିପାରୁନାହାନ୍ତି, ବହୁତ ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ, କ'ଣ ସିଦ୍ଧି ହେବ, ସର୍ବସିଦ୍ଧି ମାନେ କ'ଣ ହେବ, କ'ଣ ଫଳ? ତେଣୁ ସିଏ ମଧ୍ୟ କହିଲେ ନା ଚାଲ ଯିବା ଆମ ହାୟର ଅଫିସର ପାଖକୁ ଯିବା। ଶିବଜୀଙ୍କ ପାଖରେ ଯାଇ ପହଞ୍ଚିଗଲେ, ଶିବଜୀ ଯେତେବେଳେ ଶୁଣିଲେ ଏ ପ୍ରଶ୍ନ, ସିଏ ମଧ୍ୟ ଚିନ୍ତାରେ ପଡ଼ିଗଲେ କ'ଣ କରିବା, ଅଳ୍ପ ସଙ୍ଗ ସାଧୁ ସଙ୍ଗ କରିଛି କ'ଣ ତାର ଫଳ ନ ହେବ, ସାଧୁ ସଙ୍ଗ ଫଳ ତ କିଛି କହିହେବ ନାହିଁ, କ'ଣ ଅଛି ସେ କହିଲେ ଠିକ୍ ଅଛି ବିଷ୍ଣୁଙ୍କ ପାଖକୁ ଯାଇ ପହଞ୍ଚିବା, ସେ ତ କହିବେ ଫାଇନାଲ ଫାଇନାଲ ଅଥରିଟି ସେ ବିଷ୍ଣୁ, ତାଙ୍କ ପାଖକୁ ଯାଇ ପହଞ୍ଚିଗଲେ ଶିବ ବ୍ରହ୍ମା ଆଉ କିଏ ଏ ଯମରାଜ ଆଉ ଏ ଯେଉଁ ଅମ୍ବରୀଶଙ୍କ ଭାଇ ଆସି ପହଞ୍ଚିଗଲେ, ବିଷ୍ଣୁଙ୍କୁ ଯେତେବେଳେ ପ୍ରଣାମ କରି ତାଙ୍କୁ କହିଲେ, ପ୍ରଭୁ ଏ ଗୋଟେ ଆମର କୋଶ୍ଚିନ୍ ଅଛି, ସେ କୋଶ୍ଚିନ୍ର କେହି ଉତ୍ତର ଦେଇପାରୁନାହାନ୍ତି, ନା କ'ଣ କହୁନ ପ୍ରଶ୍ନ କ'ଣ ଅଛି ତୁମେ ପଚାର, ନା ପ୍ରଭୁ ଇଏ ଜଣେ ବ୍ୟକ୍ତି ଇଏ ବହୁତ ପ୍ରକାର ପାପ କାର୍ଯ୍ୟ କରିଛନ୍ତି, କିନ୍ତୁ ଅଳ୍ପ ସଙ୍ଗ ସାଧୁ ସଙ୍ଗ କରିଥିଲେ, ସେ ପଚାରୁଛନ୍ତି କ'ଣ ତାର ଫଳ, ଆମେ ତାର କହିପାରୁନୁ କ'ଣ ଫଳ, ନା ଆଉ ଏବେ ଆଉ ବାକି ଅଛି କିଛି ବୁଝିବାର, ତୁମେ ଯେଉଁ ଭଗବତ ଧାମକୁ ବର୍ତ୍ତମାନ ତାଙ୍କୁ ଛାଡ଼ିଦେଇ ତୁମେ ଚାଲିଯାଅ, ଯଦ୍ଗତ ବୈକୁଣ୍ଠ ଲୋକ ସେ ଆସିଗଲେ ଆଉ କ'ଣ ଫଳ, ନିର୍ମାନ ମୋହାଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେ ଗଛନ୍ତ ମୂଢ଼ା ପଦମ୍ୟୟମ୍ ତତ୍ ନ ତଦ୍ଭାସତି ସୂର୍ଯ୍ୟୋ ନ ଶଶାଙ୍କ ନ ପାବଘ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ। ମୋ ଧାମକୁ ଆସିଗଲା ଆଉ ଏଠି ଯିବା ଦରକାର ପଡ଼ିବ ନାହିଁ, ଇଏ ହେଉଛି ଫଳ, ଶ୍ରେଷ୍ଠ ଫଳ, ଏଇଭଳି ଭାବରେ କଥା ରହିଛି। ତେଣୁ ଆଜି ଯେଉଁ ନର୍କରେ ଯେଉଁ ଯନ୍ତ୍ରଣା କୋଟି କୋଟି ଲୋକ ଥିବେ, ସେଠି ଲକ୍ଷ ଲକ୍ଷ ନୁହଁ କୋଟି କୋଟି ଲୋକ, ଭାରତବର୍ଷରେ ବର୍ତ୍ତମାନ କେତେ ଲୋକ ହେଲେଣି, 370 କୋଟି ନା କେତେ, ନାଇଁ ସମୁଦାୟ ପୃଥିବୀର 700 ବଢ଼ିଗଲାଣି ବୋଧେ 770। ହଁ ଏ ଯେଉଁ ରହିଛନ୍ତି ଏତେ ଲୋକ ରହିଛନ୍ତି, କୋଟି କୋଟି ଲୋକ ସମସ୍ତେ ତ ପାପ କାର୍ଯ୍ୟ କରୁଛନ୍ତି, କିଏ ଆଉ ପାପରୁ ମୁକ୍ତ ଅଛନ୍ତି? ତେଣୁ କୋଟି କୋଟି ଲୋକ ସେଠି ଯନ୍ତ୍ରଣା ଭୋଗ କରୁଥିଲେ, କୋଟି କୋଟି ଲୋକ, କିନ୍ତୁ ଭଗବାନ ଯେଉଁ ଶଙ୍ଖନାଦ କଲେ, ସେ ଶଙ୍ଖନାଦରେ ସବୁ ଉଦ୍ଧାର ପାଇଗଲେ। ପରମ ବୟମ ମାସାଧ୍ୟ ଆଦିନ ତାଦିନା, ଏଇଭଳି ଭାବରେ ଭଗବାନଙ୍କ ଲୀଳା। ବୈକୁଣ୍ଠଂ ଚ ତାନ୍ ପ୍ରସ୍ଥାପୟାମ ମାସେ ତାପି ଦୃଷ୍ଟମ, ବୈକୁଣ୍ଠରେ ଯାଇ ପହଞ୍ଚିଗଲେ ସେମାନେ, ବୈକୁଣ୍ଠ ଲୋକରେ ପହଞ୍ଚିଗଲେ, ଲୀଳା ମନୁଷ୍ୟ ବିଷ୍ଣୁ ଇତି, ଲୀଳା ମନୁଷ୍ୟ ହେ ବିଷ୍ଣୁ ଇତି ପାଠ, ଏଇଭଳି ଭାବରେ ତାକୁ ପ୍ରାର୍ଥନା କଲେ ଯମରାଜଙ୍କର। ସବୁ ଡିପାର୍ଟମେଣ୍ଟ ଖାଲି ହୋଇଗଲା, ଡିପାର୍ଟମେଣ୍ଟ କି ନାହାନ୍ତି ଦରକାର, ଆଉ କିଛି ନାହିଁ, ପୁଣି ତାକୁ ରିପେୟାର କରିବାକୁ ପଡ଼ିଲା, ସବୁ ରିପେୟାରମେଣ୍ଟ ସବୁ ତ ବନ୍ଦ ହୋଇଯାଇଛି ଆଉ, ଶଙ୍ଖନାଦ ଶୁଣିକରି ଆଉ, ନିଆଁ ନାହିଁ ପୁଣି ନିଆଁକୁ ଲଗାଇବାକୁ ପଡ଼ିବ, ସବୁ କଥା ସବୁ ପୁଣି ଚାଲିବ, ପୁଣି ସବୁ ଆସିବେ ପାପୀମାନେ ଆସି ପହଞ୍ଚିବେ। ତେଣୁ ଏବେ ସବୁ ଫ୍ରି ହୋଇଗଲେ, ସବୁ ଗୋଟିଏ ଥର ନର୍କ ଇତିହାସରେ ଏଇଟା ହୋଇଥିଲା, ଆଉ କେଉଁଠି ନାହିଁ, ଏସବୁ ଅଦ୍ଭୁତ ଘଟଣା ସବୁ ଭଗବାନଙ୍କର। ତେଣୁ ଇଏ ଯେଉଁ ଯମରାଜ ଯେତେବେଳେ ପ୍ରାର୍ଥନା କଲେ, ଭଗବାନ ତାଙ୍କୁ କ'ଣ କହିବେ 45 ଶ୍ଳୋକରେ ଆମେ ଆସନ୍ତାକାଲି କହିବା, ଭଗବାନ କ'ଣ କହିବେ, ଆମର ସମୟ ହୋଇଗଲା। ତେଣୁ ଆଚ୍ଛା ଏଥିରେ କ'ଣ ଅଛି ଭାଷ୍ୟରେ ଆଉ କିଛି ରହିଛି କି 42-44 ଶ୍ରୀଧର ସ୍ୱାମୀ କହୁଛନ୍ତି ସର୍ବଭୂତା ଶୟାଳୟାମ କହିଲେ ଭଗବାନଙ୍କୁ କୁହାଗଲା ସର୍ବଭୂତ ଆଶୟରେ ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି ସର୍ବେଷାଂ ଭୂତାନାମ ଆଶୟ ଅନ୍ତଃକରଣାନି ତାନ୍ ଆଲୟ ନିବାସ ଯଶ୍ୟ ତମ୍ ଭଗବାନଙ୍କ ରେସିଡେନ୍ସ କେଉଁଟା ଭଗବାନଙ୍କ ରେସିଡେନ୍ସ ହେଉଛି ସର୍ବଭୂତ ଆଶୟ ସମସ୍ତଙ୍କ ହୃଦୟ ଭିତରେ ସେ ଭଗବାନ ରହନ୍ତି ତାଙ୍କର ସେଇଟା ରେସିଡେନ୍ସ ଭଗବାନଙ୍କର ତେଣୁ ଏଠି କୁହାଯାଉଛି ଏଠି ଗୋପାଳ ସମ୍ପରେ କୁହାଯାଇଛି କୋଟି କୋଟି ସେମିତି କେମିତି ଗଲେ କେମିତି ଗଲେ ସେମାନେ ବୈକୁଣ୍ଠ ଲୋକକୁ ନା କୋଟି କୋଟି ବିମାନ ସବୁ ଆସି ପହଞ୍ଚିଗଲା କୋଟି କୋଟି ବିମାନ ଆସି ପହଞ୍ଚିଗଲା ଏବଂ ସବୁ କୋଟି କୋଟି ଲୋକ ଯେଉଁ ରହିଥିଲେ ଯନ୍ତ୍ରଣା ଭୋଗ କରୁଥିଲେ ସୁଧାର ପାଇ ବୈକୁଣ୍ଠ ଲୋକକୁ ଗଲେ ତେଣୁ ଏହାର କାରଣ ନିଶ୍ଚିନ୍ତ ଭାବରେ କିଛି ସାଧୁସଙ୍ଗ କରିଥିଲେ ଯେଉଁ ସାଧୁସଙ୍ଗ ଫଳରେ ଆଜି ସେ ବୈକୁଣ୍ଠକୁ ଗଲେ ତେଣୁ ଆମେ ବୈକୁଣ୍ଠ ଯିବା ନା ନାହିଁ ଏଇଟା ହେଉଛି ବୈକୁଣ୍ଠ ଆଉ ଯିବା କ'ଣ ବୈକୁଣ୍ଠରେ ଅଛେ ମନ ନିକେତନ ତୁ ନିର୍ଗୁଣ ଭାବେ ଯେଉଁ ରହିଛି ବିଭିନ୍ନ ସ୍ଥାନ ରହିଛି ଗ୍ରାମ ଏକାଦଶ ସ୍କନ୍ଧ 20 କେଉଁ ଅଧ୍ୟାୟରେ 25 ଅଧ୍ୟାୟରେ କୁହାଯିବ ମନସ୍ତୁ ସାତ୍ୱିକ ବାସ ବଣରେ ଯେଉଁମାନେ ରହୁଛନ୍ତି ସେମାନେ ସତ୍ୱଗୁଣରେ ରହିଛନ୍ତି ଗ୍ରାମ ରଜସ ଉଚ୍ଚତେ ଗ୍ରାମରେ ହେଉଛି ରଜଗୁଣ ଏବଂ ତମସସ୍ତୁ କ'ଣ ଏଇ ଯେଉଁ ଦ୍ୟୁତ ସଦନ ଇତ୍ୟାଦି ତମଗୁଣର ସ୍ଥାନ କିନ୍ତୁ ମ ନିକେତନ ତୁ ନିର୍ଗୁଣ ଭାବେ ଭଗବାନଙ୍କ ନିକେତନରେ ଆମେ ରହିଛେ ବୈକୁଣ୍ଠ ଟୋକରେ ଆମେ ରହିଛେ ଆଉ କୁଆଡ଼େ ଯିବା ଇଏ ହେଉଛି ବୈକୁଣ୍ଠ ଭଗବାନ ଧାମ ଇଏ ହେଉଛି ବୈକୁଣ୍ଠ ଧାମ ତେଣୁ ଆଉ ଯିବା କ'ଣ ଭବିଷ୍ୟତ ପାଷ୍ଟ ଟେନ୍ସ ଫ୍ୟୁଚର ଟେନ୍ସ କ'ଣ କହିବା ବର୍ତ୍ତମାନ ତ ରହିଛି ବୈକୁଣ୍ଠ ଲୋକରେ ପ୍ରେଜେଣ୍ଟ ଟେନ୍ସ ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି କହିବାର ଅଛି ପ୍ରଶ୍ନ ଅଛି ପ୍ରଶ୍ନ ଯଦି ନାହିଁ ଆମେ ଗୋଟେ ଭଗବାନଙ୍କର ମଧ୍ୟ ଆଜି ଦର୍ଶନ ହେଇନାହାନ୍ତି ସବୁ ରହିଛି ସମୟ ଅଛି ଆମ ହାତରେ ବର୍ତ୍ତମାନ ସମୟ ଅଛି ଆମେ ଯାହା ଖେଳିପାରିବା ବର୍ତ୍ତମାନ ତେଣୁ ଏଇ ପ୍ରସଙ୍ଗରେ ଗୋଟେ ଗୀତ ବୋଲିବା ଆମର ରାକେଶ ଥିଲେ ସବୁ ଡୁବିଦାର ବଜେଇଥାନ୍ତି ଆମର ବଜେଇବେ ଇଏ ଅଦ୍ୱୈତ ପ୍ରଭୁ ବଜେଇବେ ମୃଦଙ୍ଗ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖରେ ଏଇ ନାମ ବ୍ରହ୍ମ ଜପେ ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ହେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ 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 କୃଷ୍ଣ ହରେ 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 ରାମ ହରେ ରାମ ହରେ ମଧୁରେ ହରି ନାମ ମଧୁରେ ହରି ନାମ ମଧୁରେ ହରି ନାମ ଏଇ ନାମ ଜପତେ ଜପତେ ବ୍ରଜେ ଚଲୋ ରେ ଏଇ ନାମ ଜପତେ ଜପତେ ହେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ହେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ
Hare Krishna, Krishna Krishna, Hare Hare, Hare Ram, Ram Ram, Hare Hare, Hare Krishna.
এই নাম জপতে জপতে ব্রজে তলরে আমি বৈকুণ্ঠ যাবানি আমি যা ব্রজকু ব্রজধাম অযোধ্যা ধাম এই বৈকুণ্ঠ লোকর ঊর্ধ্বকু যা আমি নরক লোক মানে ভগবান এই বর্ষিত বর্তমান বাজিব শঙ্খ বাজিব এই শঙ্খ যদি শুনি নরক সব উদ্ধার পাইগলে তেমন আমি ডেলি শুনছে শঙ্খ ধ্বনি তেমন আমি কোটিকি যা সে বিমান আসিলা বৈকুণ্ঠ লোক যাওয়া আমার বিমান দরকার নাই আমি যাই সিধাসড়ক যাই পৌঁছে যা ডাইরেক্ট ব্রজ ব্রজধাম নাহলে অযোধ্যা ধাম আমার গৌরমোহন প্রভু যাব অযোধ্যা ধাম কারণ সে কৃষ্ণ মনা করেছিল ভজন করবেন বলে তেমন গুরুদেব তাকে ডাকিলে কে ঠিক আছে তুমি কৃষ্ণ ভজন কর না তুমি রামকর ভজন কর রামকর ভজন করছেন কিন্তু আমি কৃষ্ণ ভজন করছি আমি রাম সেই কৃষ্ণ যেই রাম সেই কৃষ্ণ ভজন নিষ্ঠা করি নামের সহিত আছেন আপনি শ্রীহরি তেমন আমার ধাম সেটি রয়েছে আমার জায়গা রয়েছে সেটি আমি সেটি নুহ যে এত লোক রয়েছেন আর জায়গা নাই জায়গা ফিল আপ হয়ে যাচ্ছে নো ভ্যাকেন্সি যেতে গেলে আরএসি আরএসি কনফর্মেশন নাই না সেটি সবুপা রয়েছে যেত জায়গা চাইলে সেতে দিয়াযিব আমার কথা কি বিশ্রাম দেওয়া জয় শ্রীমদ ভাগবতম কি জয় শ্রী প্রভুপাদ মহারাজ কি জয় শ্রী গুরুদেব কি সম্বেদ গৌর ভক্তবৃন্দ কি নিধাই গৌর প্রমানন্দে।